ତାକୁ ସ୍ୱାଗତ ଜଣାଯାଉଛି। ଆମର ଇସ୍କନ ପୁଲା ୟୁଥ ଫୋରମ୍ ତରଫରୁ ତେଣୁ ଆଜି ଆମର ଆପଣମାନଙ୍କୁ ଯେଉଁ ପ୍ରଭୁ କହନ୍ତି ଅମାଇ ପ୍ରଭୁ, ଆଜି ସେ ନାହାନ୍ତି, ମୋତେ ସେ କହିଥିଲେ କହିବା ପାଇଁ ଭାଗବତ କଥା। ତେଣୁ ସେ ବିଭିନ୍ନ ଇନଷ୍ଟ୍ରକ୍ସନ୍ ସବୁ କହୁଥିଲେ, ବିଭିନ୍ନ ବିଶ୍ୱଦେବଙ୍କ ଉପଦେଶ ବିଷୟ ଚାଲିଥିଲେ କଥା କହୁଥିଲେ। ଆମେ ଚିନ୍ତା କରୁଥିଲୁ ଯେ ଆପଣମାନଙ୍କୁ ଏ ଭାଗବତଙ୍କ ଉପରେ ଗୋଟେ ସଂକ୍ଷିପ୍ତ ବିବରଣୀ ଦେବା, ଯାହାଫଳରେ କି ଆପଣ ଯେଉଁ ବିଭିନ୍ନ ପ୍ରକାର ଇନଷ୍ଟ୍ରକ୍ସନ୍ ଇତ୍ୟାଦି ସବୁ ରହିଛି ଜାଣିପାରିବେ, କେଉଁଠି ସେଇଟା କୁହାଯାଇଛି, କେଉଁ ପ୍ରସଙ୍ଗରେ ସେଇଟା ସବୁ ଆସିଛି। ତେଣୁ ଏହିଭଳି ଭାବରେ ଆମେ ସମସ୍ତ ବୈଦିକ ଶାସ୍ତ୍ର ବିଷୟରେ କିଛି ସମ୍ୟକ ସୂଚନା ଆପଣଙ୍କୁ ଦେବା। ତେଣୁ ଇଏ ଯେଉଁ ରହିଛନ୍ତି ଆମର ଭୌତିକ ଜଗତ, ଏ ଜଗତରେ ଯେଉଁ ରହିଛି ବିଭିନ୍ନ ପ୍ରକାର ଯୁଗ ରହିଛି, ଯୁଗର ପରିବର୍ତ୍ତନ ହେଉଛି, ସତ୍ୟ ତୃତୀୟା ଦ୍ୱାପର କଳି ଏହିଭଳି ଭାବରେ ଯୁଗର ପରିବର୍ତ୍ତନ ହେଉଛି। ତେଣୁ ସତ୍ୟ ତୃତୀୟା ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ଧର୍ମର ଚାରିପାଦ, ସତ୍ୟ ଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା, ତେଣୁ ଲୋକମାନଙ୍କର ସେହିଭଳି ଭାବରେ ଆୟୁଷ ବଳ ସ୍ମୃତି ଇତ୍ୟାଦି ସବୁ ପ୍ରକାର ଉନ୍ନତ ଭାବରେ ଥିଲା, ଉନ୍ନତ ପରିମାଣରେ ଥିଲା, ସମସ୍ତେ ସ୍ମରଣ କରିପାରୁଥିଲେ, ମନେ ରଖିପାରୁଥିଲେ। ତେଣୁ ବେଦର ଗୋଟେ ନାମ ହେଉଛି କ'ଣ, ଶ୍ରୁତି, ଶୁଣିକିରି ମନେ ରଖୁଥିଲେ, ବେଦକୁ ଶ୍ରୁତି ବୋଲି କୁହାଯାଏ। ସତ୍ୟ ତୃତୀୟା ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ଶ୍ରୁତି ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, କେବଳ ଶୁଣିକିରି ମନେ ରଖିଦେଉଥିଲେ, ତାଙ୍କର ବହି ପଢ଼ିବାର ଆବଶ୍ୟକତା ନଥିଲା। ତେଣୁ ବେଦର ଗୋଟେ ନାମ ହେଉଛି ଶ୍ରୁତି, କିନ୍ତୁ କଳିଯୁଗରେ ଆମର ଖାଲି ସ୍ମୃତି ଶକ୍ତି କମୁନାହିଁ, ସବୁକିଛି କମି କମିକା ଯାଉଛି, ଆୟୁଷ ବଳ ସ୍ମୃତି ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଇତ୍ୟାଦି ଆଠଟି ଜିନିଷ କମି କମିକା ଯାଉଛି, ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଭଗବାନଙ୍କ ଜଣେ ଅବତାର ଆସିଲେ, ସେ ହେଉଛନ୍ତି ବ୍ୟାସଦେବ। ବ୍ୟାସଦେବ ପରାଶର ଏବଂ ସତ୍ୟପତିଙ୍କ ପୁତ୍ର ରୂପରେ ଆସିଲେ, ଇଏ ହେଉଛନ୍ତି ଶାସ୍ତ୍ର ରଚନା କରିବା ପାଇଁ ଆସିଲେ, ଶାସ୍ତ୍ର ଇଏ ହେଉଛନ୍ତି ଭଗବାନର ଜଣେ ଅବତାର, ଇଏ ହେଉଛନ୍ତି କ'ଣ କିଏ ଅବତାର, ଇଏ ନା ଇଏ ହେଉଛନ୍ତି ଶକ୍ତାବେଶ ଅବତାର, ଶକ୍ତିପ୍ରାପ୍ତ ହୋଇଛନ୍ତି, ଏସବୁ ଶାସ୍ତ୍ରକୁ ଲିପିବଦ୍ଧ କଲେ। ତେଣୁ କଳିଯୁଗରେ ଯେହେତୁ ଲୋକମାନଙ୍କର ସବୁକିଛି କମ୍ ରହିଛି, ସେଥିପାଇଁ ସେ ବେଦକୁ ଚାରି ଭାଗରେ ବିଭକ୍ତ କଲେ, ଋଗ ସାମ ଯଜୁ ଅଥର୍ବ ଏ ଚାରି ଭାଗରେ କ'ଣ ବିଭକ୍ତ କରିକିରି ତାପରେ ଉପନିଷଦ ଇତ୍ୟାଦି ରଚନା କଲେ, ପୁରାଣ ମାନେ ସବୁ ରଚନା କଲେ, କିନ୍ତୁ ସମସ୍ତଙ୍କର ବେଦରେ ଅଧିକାର ନାହିଁ, ବେଦ ପାଠ କରିବାର ଅଧିକାର ନାହିଁ, ତେଣୁ ଯେଉଁମାନେ ନିଚ ସ୍ତରରେ ଅଛନ୍ତି ତାଙ୍କ ପାଇଁ ମହାଭାରତ ରଚନା କଲେ। ତେଣୁ ଏ ମହାଭାରତରେ ମହାଭାରତ ତ 60 ଲକ୍ଷ ଶ୍ଳୋକ ରହିଛନ୍ତି, କିନ୍ତୁ ଆମ ପାଇଁ ରହିଛି ଲକ୍ଷେ ଶ୍ଳୋକ, ସେଇ 18 ପର୍ବ ରହିଛି। ତେଣୁ ଏ ଯେଉଁ ଭୀଷ୍ମ ପର୍ବ ରହିଛି, ଏ ଭୀଷ୍ମ ପର୍ବର 25-42 ଏଇ 18 ଅଧ୍ୟାୟରେ ଏ ଭଗବତ ଗୀତା କୁହାଯାଇଛି। ତେଣୁ ଭଗବତ ଗୀତା ଆମ ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି, ପ୍ରାଥମିକ ଶିକ୍ଷା ଏ ଭଗବତ ଗୀତାରେ ଦିଆଯାଇଛି। ତେଣୁ ଏଇ ଯେଉଁ ପ୍ରାଥମିକ ଶିକ୍ଷା ଦିଆଯାଇଛି, ଆମର ତଥାଗତ ଯେଉଁ ଯେତେ ବଡ଼ ଉନ୍ନତ ବୈଜ୍ଞାନିକ ହୁଅନ୍ତୁ ବା ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ, ଏସବୁ ବିଷୟରେ ଜାଣନ୍ତି ନାହିଁ, କାରଣ ଏ ଭୌତିକ ଜଗତର ଉର୍ଦ୍ଧ୍ୱ ବିଷୟରେ କୁହାଯାଇଛି। ଆମେ ଯେତେ ବର୍ତ୍ତମାନ ଦେଖିବା କଲେଜ ଇନଷ୍ଟିଚ୍ୟୁଟ୍ ଇତ୍ୟାଦି ସବୁ ରହିଛି, ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଉଛି, ସେସବୁ ଭୌତିକ ବିଦ୍ୟା, ଭୌତିକ ସ୍ତରର ଉର୍ଦ୍ଧ୍ୱ ଯେଉଁ ବିଦ୍ୟା ପରମାର୍ଥିକ ବିଦ୍ୟା ଭଗବତ ଗୀତାରେ ଭଗବାନ କହିଲେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା, ଯେତେ ବିଦ୍ୟା ରହିଛି ତା ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା, ଏ ଭଗବତ ଗୀତା ବୈଦିକ ଶାସ୍ତ୍ର ହେଉଛି ଅଧ୍ୟାତ୍ମ ବିଦ୍ୟା। ତେଣୁ ଏ ବିଷୟରେ ଆମର ଯେଉଁମାନେ ଭୌତିକ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତାଙ୍କର ସେସବୁ ଜ୍ଞାନ ନାହିଁ, ଅଧ୍ୟାତ୍ମ ବିଦ୍ୟା ବିଷୟରେ ତାଙ୍କର ଜ୍ଞାନ ସବୁ ନାହିଁ, ଏ ବହୁତ ଉନ୍ନତ ସ୍ତରର କଥା। ଭଗବଦ୍ଗୀତା ଯଦି ପ୍ରାଥମିକ ଶିକ୍ଷା ଦିଆଯାଉଛି, କିନ୍ତୁ ତଥାପି ଏ ଭୌତିକ ଜଗତରେ ଯେତେ ବିଦ୍ୟା ରହିଛି ତାଠାରୁ ଉନ୍ନତ ସ୍ତରରେ ସିଏ ସେ ତାହାର ଆଚ୍ଛା ଏହି ଭଗବଦ୍ଗୀତା ରଚନା କଲେ, ଏହି ସମସ୍ତ ଶାସ୍ତ୍ର ରଚନା କରିକି ବ୍ୟାସଦେବ ଅନ୍ତିମରେ ରଚନା କଲେ ବେଦାନ୍ତ ସୂତ୍ର, 555 ସୂତ୍ର ରହିଛି, ଯେଉଁ ସୂତ୍ରରେ ସମସ୍ତ ଶାସ୍ତ୍ରକୁ ସୂତ୍ର ଆକାରରେ ବର୍ଣ୍ଣନା କରାଯାଇଛି। ଭଗବଦ୍ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି ଏ ବେଦାନ୍ତ ସୂତ୍ର ବହୁତ ଅନୁମୋଦିତ ଶାସ୍ତ୍ର। 13 ଅଧ୍ୟାୟରେ ଭଗବାନ କହିଲେ ଋଷିଭିର୍ ବୋଧା ଗୀତଂ ଛନ୍ଦଭିର୍ ବିବିଧି ପୃଥକ୍ ବ୍ରହ୍ମସୂତ୍ର ପ୍ରତିଷ୍ଠାଇବ ହେତୁ ମଧୁର ବିନିଶ୍ଚିନ୍ତେଇ। ଏ ଭୌତିକ ଜଗତ ବିଷୟରେ ବୈଜ୍ଞାନିକମାନଙ୍କର ଚାଲିଛି, ଗବେଷଣା ଚାଲିଛି, ପୂର୍ଣ୍ଣ ଭାବରେ ସେମାନେ ଜ୍ଞାନ ପ୍ରାପ୍ତ ହେଉନାହାନ୍ତି, ହେଇପାରିନାହାନ୍ତି ଏପର୍ଯ୍ୟନ୍ତ। ତେଣୁ ଭଗବାନ କହିଲେ ବିଭିନ୍ନ ପ୍ରକାର ଋଷିମାନେ ଏଇ ବହୁତ କ'ଣ ଏଇ ଯେଉଁ ଭୌତିକ ତତ୍ତ୍ୱ ସବୁ ରହିଛି ତାକୁ ବିଭିନ୍ନ ପ୍ରକାର ବର୍ଣ୍ଣନା କରିଛନ୍ତି, କିନ୍ତୁ ଏ ବେଦାନ୍ତ ସୂତ୍ରରେ ଏଇଟାକୁ ହେତୁ ମଧ୍ୟ ଲଜିକାଲି ଏଇଟାକୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବଦ୍ଗୀତାରେ ଏଇ ବ୍ରହ୍ମସୂତ୍ର ବିଷୟରେ ମଧ୍ୟ ଭଗବାନ କହିଛନ୍ତି। କିନ୍ତୁ ଆମର ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରିକି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ, ଯଦିଓ ସେ ଭଗବାନଙ୍କର ଜଣବତା ଏଇ ଉଦ୍ଦେଶ୍ୟ ହେଉଛି କ'ଣ ନା ଏଇ ଭାଗବତର ମହାତ୍ମ୍ୟ ପ୍ରକାଶ ହେବ। ଭାଗବତ ଆପଣମାନେ ସବୁ ସଣ୍ଡେ ଶୁଣୁଛନ୍ତି, ଏ ଭାଗବତର ମହାତ୍ମ୍ୟ ଏଇଭଳି ଭାବରେ ରହିଛି, ଅନେକ ମହାତ୍ମ୍ୟ ରହିଛି। ତେଣୁ ଇଏ ଯେଉଁ ବ୍ୟାସଦେବ ମୋହଗ୍ରସ୍ତ ହୋଇଗଲେ ଆର କାରଣ ହେଉଛି ଏଇ ଭାଗବତର ମହାତ୍ମ୍ୟକୁ ପ୍ରକାଶ କରିବା ପାଇଁ। ତେଣୁ ଯେତେବେଳେ ସେ ବଦ୍ରିକାଶ୍ରମରେ ସରସ୍ୱତୀ ନଦୀରେ ସ୍ନାନ କରିକି ଧ୍ୟାନ କରୁଛନ୍ତି, କ'ଣ ପାଇଁ ସେ ଶାନ୍ତିପ୍ରାପ୍ତ ହୋଇପାରୁନାହାନ୍ତି, ତାଙ୍କର ଗୁରୁ ଆସିଲେ। ତାଙ୍କର ଗୁରୁ ହେଉଛନ୍ତି ନାରଦ ମୁନି। ଆମେ ଯେଉଁ ଆସୁଛେ ଆମର ଏଇ ଯେଉଁ ସମ୍ପ୍ରଦାୟ, ଇଏ ହେଉଛି ନାରଦ ମୁନିଙ୍କ ସମ୍ପ୍ରଦାୟ। ଏ ବ୍ରହ୍ମାଙ୍କର ଏଇ ହେଉଛି ବ୍ରହ୍ମ ସମ୍ପ୍ରଦାୟ। ଏ ବ୍ରହ୍ମା ତାଙ୍କର ଜ୍ଞାନ ଦେଲେ ନାରଦକୁ, ନାରଦ ଜ୍ଞାନ ଦେଲେ ବ୍ୟାସଦେବଙ୍କୁ, ଏଇଭଳି ଭାବରେ ପରମ୍ପରାରେ ଆମର ଏଇ ମହାପ୍ରଭୁ ଆସିଛନ୍ତି ଚୈତନ୍ୟ ମହାପ୍ରଭୁ। ଆଉ କୁହାଯାଏ ବ୍ରହ୍ମ ମାଧ୍ୟ ଗୌଡ଼ୀୟ ସମ୍ପ୍ରଦାୟ, କଳିଯୁଗର ଆଚାର୍ଯ୍ୟ ହେଉଛନ୍ତି ମାଧ୍ୱାଚାର୍ଯ୍ୟ। ତେଣୁ ଆମେ ଏଇ ସମ୍ପ୍ରଦାୟରେ ଆସୁଛେ, ଆମେ ନାରଦ ମୁନି ମଧ୍ୟ ଆମର ପରମ ଗୁରୁ। ତେଣୁ ନାରଦ ମୁନି ଆସି ତାଙ୍କୁ କହିଲେ କ'ଣ ପାଇଁ ସିଏ ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି। ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏସବୁ କଥା ରହିଛି। ତେଣୁ ସେ କହିଲେ ତୁମେ ଯେଉଁଭଳି ଭାବରେ ଧର୍ମ ଅର୍ଥ କାମ ଇତ୍ୟାଦି ବିମୋକ୍ଷ ଇତ୍ୟାଦି ବିସ୍ତାର ଭାବେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନାହଁ, ଯେଉଁଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହଁ। ଏହିଭଳି ଭାବରେ ନାରଦ ମୁନି ଏ ଭଗବାନଙ୍କର ନାମ ରୂପ ଗୁଣ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ଉପଦେଶ ଦେଇକରି ସେ ତାଙ୍କ ନିଜର ଜୀବନରୁ ତାଙ୍କର ଦୃଷ୍ଟାନ୍ତ ଦେଉଛନ୍ତି। ପୂର୍ବଜନ୍ମରେ ନାରଦ ମୁନି ଥିଲେ ଜଣେ ଦାସୀ ପୁତ୍ର ଥିଲେ, ଦାସୀ ପୁତ୍ର ଭାଗବତ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏସବୁ ଲୀଳା ଏହିସବୁ କଥା ବର୍ଣ୍ଣନା କରାଯାଇଛି। ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ 88,000 ଋଷିମାନଙ୍କୁ ଏ କଥାଟି କହୁଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ ଯେଉଁ କଥା ସବୁ ରହିଛି, ଏ ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ 88,000 ଋଷି, ତାଙ୍କର ମୁଖ୍ୟ ହେଉଛନ୍ତି ସୌନକ ଋଷି, ତାଙ୍କୁ ସେ କହୁଛନ୍ତି। ତେଣୁ ଏଇଭଳି ଭାବରେ କହୁଛନ୍ତି ନାରଦ ମୁନି, ତାଙ୍କ ପୂର୍ବ ଜନ୍ମରେ ସେ ଜଣେ ଦାସୀ ପୁତ୍ର ଥିଲେ। ଗୋଟେ ଚାତୁର୍ମାସ୍ୟରେ ବ୍ରହ୍ମବାଦୀମାନେ ତାଙ୍କର ସେ ଜଣେ ଧନୀ ପରିବାରରେ ସେ ଦାସୀ ହୋଇକି ରହିଥିଲେ, ତାଙ୍କ ମା ଇଏ ତାଙ୍କ ପାଖରେ ରହିଥିଲେ, ମାଆଙ୍କ ପାଖରେ 5 ବର୍ଷ ବାଳକ ସିଏ। ତେଣୁ ସେ ଯେଉଁ ଚାତୁର୍ମାସ୍ୟରେ ସବୁ ବ୍ରହ୍ମବାଦୀମାନେ ଆସିଥିଲେ, ଏ ଆଚାର୍ଯ୍ୟମାନେ କୁହନ୍ତି ଏମାନେ ହେଉଛନ୍ତି 4 କୁମାର, ବ୍ରହ୍ମାଙ୍କର ପ୍ରଥମ ପୁତ୍ର ହେଉଛନ୍ତି 4 କୁମାର, ଏମାନେ ଆସିଥିଲେ ସେହି ସମୟରେ ତାଙ୍କ ପୂର୍ବ ଜନ୍ମରେ ଆସିଥିଲେ। ତେଣୁ ତାଙ୍କର ନାରଦ ମୁନି ଏବଂ ତାଙ୍କର ମା ସେବା କରୁଥିଲେ, ତାଙ୍କର ନାମ ସବୁ ନାରଦ ନଥିଲା, ଅଲଗା ନାମ ଥିଲା, ତାଙ୍କ ନାଁ ବର୍ଣ୍ଣନା କରାଯାଇ ନାହିଁ ଭାଗବତରେ। ତେଣୁ ଏଇଭଳି ଭାବରେ ତାଙ୍କୁ ସେବା କରିକିରି ସେ ସନ୍ତୁଷ୍ଟ ହୋଇଗଲେ, ସେ ତାଙ୍କୁ ମନ୍ତ୍ର ପ୍ରଦାନ କଲେ। ଚାରି ଯେଉଁ ରହିଛନ୍ତି ବ୍ରହ୍ମବାଦୀମାନେ ତାଙ୍କୁ ମନ୍ତ୍ର ପ୍ରଦାନ କଲେ। ମନ୍ତ୍ର ପ୍ରଦାନ ହେଉଛି କ'ଣ, ଏ ଭଗବାନ ଚତୁର୍ଭ୍ୟ ମନ୍ତ୍ର, ଓଂ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧିମହି ପ୍ରଦ୍ୟୁମ୍ନ ଅନିରୁଦ୍ଧାୟ ନମଃ ସଂକର୍ଷଣାୟ ଚ। ଏଇଭଳି ଭାବରେ ଏ ଚତୁର୍ଭୁଜ ଭଗବାନ ଯେଉଁ ବିସ୍ତାର ଲାଭ କରୁଛନ୍ତି, ଭଗବାନ ମୂଳ ଭଗବାନ ହେଲେ କୃଷ୍ଣ, କୃଷ୍ଣାସ୍ତୁ ଭଗବାନ ସ୍ୱୟଂ। ତାଙ୍କଠାରୁ ବିସ୍ତାର ଆସୁଛନ୍ତି ବଳରାମ। ବଳରାମଠାରୁ ଆସୁଛନ୍ତି ଚତୁର୍ଭୁଜ। ସେ କିଏ କିଏ ନା ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ। ଆପଣମାନେ ଆମର ଯେଉଁ ମନ୍ଦିରରେ ବସିଛନ୍ତି ରାମ ମନ୍ଦିର, ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏମାନେ ହେଉଛନ୍ତି ସେଇ ଚତୁର୍ଭୁଜ। ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ ଏମାନେ ହେଉଛନ୍ତି ସେଇ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ। ତେଣୁ ଏଇଭଳି ଭାବରେ ବିସ୍ତାର ହେଇକରି ସଂକର୍ଷଣ ଠାରୁ ଆସୁ ବିଭିନ୍ନ ପ୍ରକାର ସୃଷ୍ଟି ହେଉଛି, ବହୁତ ଜଗତ ସୃଷ୍ଟି ହେଉଛି, ମହାବିଷ୍ଣୁ, ତୁରୁଷ ଅବତାର ସବୁ ରହୁଛନ୍ତି। ଏହିଭଳି ଭାବରେ ବିଭିନ୍ନ ଅବତାର ମାନ ବିଷୟରେ ପ୍ରଥମ ସୁନ୍ଦର ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ଚତୁର୍ଭୁଜ ମନ୍ତ୍ରକୁ ପାଠ କଲେ, ପାଠ କରିକିରି ନାରଦ ମୁନି ଚତୁର୍ମାସ ପରେ ସେମାନେ ଯେଉଁ ବ୍ରହ୍ମବାଦୀମାନେ ଆସୁଥିଲେ ସେମାନେ ଚାଲିଗଲେ, ଚାଲିଗଲେ ତାଙ୍କର ପରିବ୍ରାଜକ, ପରିବ୍ରାଜନ ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଆଶ୍ରମ ନାହିଁ, ପରିବ୍ରାଜନ କରୁଥିଲେ ବା ଥାଇପାରେ ଆଶ୍ରମ। ତେଣୁ ଏହିଭଳି ଭାବରେ ଚାଲିଗଲେ ନାରଦ ମୁନି ସେତେବେଳେ 5 ବର୍ଷର ବାଳକ, ଏଇ ସେହି ସମୟରେ ତାଙ୍କ ମାଆଙ୍କର ସର୍ପଦଂଶନରେ ମୃତ୍ୟୁ ହେଲା। ମୃତ୍ୟୁ ହେଲା ପରେ ନାରଦ ମୁନି ତାଙ୍କର ଯିଏ ଯେଉଁମାନେ ଆସିଥିଲେ ବ୍ରହ୍ମବାଦୀମାନଙ୍କଠାରୁ ଯେଉଁ ମନ୍ତ୍ର ଗ୍ରହଣ କରିଥିଲେ ସେହି ମନ୍ତ୍ରକୁ ପାଠ କରିକରି ସେ ବିଚରଣ କରିବା ପାଇଁ ଲାଗିଲେ ବିଭିନ୍ନ ସ୍ଥାନ, ଏମିତିକି ବହୁତ ଗହନ ଜଙ୍ଗଲରେ ମଧ୍ୟ ପ୍ରବେଶ କଲେ। ଏହିଭଳି ଭାବରେ ଭଗବାନ ନାମ ଉଚ୍ଚାରଣ କରିକି ଯାଉଛନ୍ତି, ଗୋଟେ ସ୍ଥାନରେ କ୍ଳାନ୍ତ ହୋଇକରି ନଦୀରେ ସ୍ନାନ କରିକିରି ସେ ଭଗବାନଙ୍କର ଧ୍ୟାନ କରିକିରି ସେହି ଶ୍ଳୋକଟିକୁ, ସେହି ମନ୍ତ୍ରଟିକୁ ସ୍ମରଣ କରୁଛନ୍ତି ବା ପାଠ କରୁଛନ୍ତି। ସେହି ମନ୍ତ୍ର ପାଠ କରିବାରୁ ଭଗବାନଙ୍କ ସେ ଦର୍ଶନ ପାଇଲେ, ଭଗବାନଙ୍କ ଦର୍ଶନ ପାଇଲେ, ଭଗବାନଙ୍କ ଦର୍ଶନ ପାଇଲେ ନାରଦ ମୁନି ବହୁତ ତାଙ୍କର ଅଷ୍ଟସାତ୍ତ୍ୱିକ ବିକାର ଦେଖାଗଲା, ତାଙ୍କ ଚକ୍ଷୁରେ ଲୋତକ ନିର୍ଗତ ହେଲା, ଶରୀରରେ କମ୍ପନ ଯାହା ଥିଲା ଏସବୁ ହେବା ସମୟରେ ଭଗବାନ ଅଦୃଶ୍ୟ ହୋଇଗଲେ, ଆଉ ଦେଖାଦେଲେ ନାହିଁ। ତେଣୁ ଭଗବାନ ଯେତେ ମନ୍ତ୍ର ପାଠ କଲେ ଭଗବାନ ଦେଖାଦେଲେ ନାହିଁ। ତେଣୁ ଆକାଶବାଣୀରେ ତାଙ୍କୁ କୁହାଗଲା, ତୁମେ ଏ ଜନ୍ମରେ ମୋତେ ଦର୍ଶନ କରିପାରିବ ନାହିଁ, ପରଜନ୍ମରେ ମୋର ଦର୍ଶନ କରିବ। ତେଣୁ ପରଜନ୍ମରେ ସେ ନାରଦ ମୁନି କି ଆସିଥିଲେ, ବ୍ରହ୍ମାଙ୍କ ପୁତ୍ର ନାରଦ ମୁନି, ଇଏ ଜଣେ ଭଗବାନଙ୍କର ଅବତାର, ଏ ଜ୍ଞାନ ଶକ୍ତିର ଅବତାର। ଏହିଭଳି ଭାବେ ନାରଦ ମୁନି ଯେତେବେଳେ ତାଙ୍କୁ ବ୍ୟାସଦେବଙ୍କୁ ତାଙ୍କର ନିଜ ଜୀବନର ବୃତ୍ତାନ୍ତ ଦେଇକରି ଚାଲିଗଲେ ଭଗବାନ ନାମ ରୂପ ଗୁଣ ଲୀଳାକୁ ବର୍ଣ୍ଣନା କରିବା ପାଇଁ, ଯେଉଁଥିପାଇଁ ସେ ଶାନ୍ତି ପାଇପାରୁନଥିଲେ, ସେ ବର୍ଣ୍ଣନା ହୋଇନଥିଲା ବୋଲି ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ। ତେଣୁ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବ୍ୟାସଦେବ ଭଗବାନଙ୍କୁ ଧ୍ୟାନ କଲେ, ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଂ ପୂର୍ଣ୍ଣ ମାୟାଂଚ ତଦପାଶ୍ରୟମ୍। ଭଗବାନଙ୍କର ଭକ୍ତି ଯୋଗରେ ଧ୍ୟାନ କଲେ, ଧ୍ୟାନ କଲା ପରେ କ'ଣ ହେଲା ନା ତାଙ୍କ ହୃଦୟରେ, ତାଙ୍କର ହୃଦୟ ସେ ଭଗବାନଙ୍କ ଅବତାର, ତାଙ୍କ ହୃଦୟରେ କୌଣସି ମଳିନତା ନାହିଁ, କିନ୍ତୁ ଭକ୍ତି ଯୋଗର ମହିମାଙ୍କୁ ପ୍ରକାଶ କରିବା ପାଇଁ ଏଇ କଥାଟି କୁହାଯାଇଛି, ତାଙ୍କର ହୃଦୟର ମଳିନତା ଦୂର ହୋଇଗଲା, ଦୂର ହୋଇଗଲା, ସେ ଭଗବାନ ଦର୍ଶନ କଲେ। ଅବଶ୍ୟତ ପୁରୁଷଂ ପୂର୍ଣ୍ଣ, ଭଗବାନ ହେଉଛନ୍ତି ପୂର୍ଣ୍ଣ ପୁରୁଷ, ପୂର୍ଣ୍ଣ ଭଗବତ ଗୀତାରେ ଭଗବାନ ଅର୍ଜୁନ କହିଲେ, ପରମ ବ୍ରହ୍ମ, ପରମ ଧାମ, ପବିତ୍ରଂ, ପରମ ଭଗବାନ, ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଗଜଂ ବିଭୁ। ଭଗବାନ ହେଉଛନ୍ତି ପୁରୁଷ, ଆମେ ଭାବୁଛେ ଆମେ ପୁରୁଷ ବୋଲି, ପ୍ରକୃତରେ ଆମେ ପୁରୁଷ ନୁହଁ, ଆମେ ପୁରୁଷ ଅଭିମାନ କରୁଛେ। ଏଠି ପୁରୁଷ ହେଉ ବା ସ୍ତ୍ରୀ ହେଉ, ଏମାନଙ୍କ ସମସ୍ତଙ୍କର ପୁରୁଷ ଅଭିମାନ ରହିଛି। ପୁରୁଷ ଶବ୍ଦର ଅର୍ଥ ପ୍ରଭୁପାଦ ମହାରାଜ କହନ୍ତି ଉପଭୋଗକାରୀ, ଆମେ ସମସ୍ତେ ଭାବୁଛେ ଉପଭୋଗକାରୀ, ସେଇଥିପାଇଁ ଆମେ ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ, ଶାନ୍ତି ପ୍ରାପ୍ତ ହୋଇପାରୁନାହିଁ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ସେ କଥା କହୁଛନ୍ତି, ପୁରୁଷ ପ୍ରକୃତି ସ୍ତୋହି ଭୁକ୍ତେ ପ୍ରକୃତି ଯାନ ଗୁଣା କାରଣ ଗୁଣ ସଙ୍ଗୁଷ୍ୟ ସଦସତ ଯୋନି ଜନ୍ମସୁ। ଆମେ ଉପଭୋଗ କରିବା ପାଇଁ ଏଇ ଭୌତିକ ଜଗତରେ ଏଇ 3 ଗୁଣ ଯେଉଁ ରହିଛି, ସତ୍ୱ, ରଜ, ତମ, ଏଇ 3 ଗୁଣରେ ଏଇ ଗୁଣକୁ ସବୁ ଉପଭୋଗ କରୁଛେ। ପ୍ରକୃତ ଉପଭୋଗ ଆମକାରୀ ଉପଭୋଗକାରୀ ନୁହଁ, ସେଥିପାଇଁ ମାୟା ଜଗତକୁ ଆମେ ଆସିଛେ। ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ, ସେଥିପାଇଁ ସେ ପୁରୁଷ। ତେଣୁ ସେଇ ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ ଭଗବାନ ବ୍ୟାସଦେବ, କିଭଳି ଦର୍ଶନ କଲେ ନା ମାୟାଙ୍କ ତଦପାଶ୍ରୟମ, ଭଗବାନଙ୍କ ପଛପଟେ ଦେଖିଲେ, ମାୟା ମାୟାଦେବୀକୁ ଦେଖିଲେ। ଏ ଭୌତିକ ଜଗତ ହେଉଛି ମାୟା ଜଗତ, ଆମେ ମାୟା ଜଗତରେ ରହିଛେ, ମାୟା ଜଗତକୁ କିଭଳି ଦେଖିଲେ ନା ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ କରୋପି ମନୁତେ ନର୍ଥଂ ତତ୍କୃତମ ଚାହି ପଦ୍ଧତି। ଏ ମାୟା ବ୍ୟାସଦେବ ଦର୍ଶନ କଲେ ଯେ ମାୟା ହେଉଛନ୍ତି କ'ଣ, ଭଗବାନଙ୍କର ନିମ୍ନତର ଶକ୍ତି, ଆମେ ହେଉଛେ ଭଗବାନଙ୍କର ଉଚ୍ଚତର ଶକ୍ତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ ସକତା କହୁଛନ୍ତି। ତେଣୁ ବ୍ୟାସଦେବ ଦେଖିଲେ ଯଦିଓ ଆମେ ଭଗବାନଙ୍କର ଉଚ୍ଚତର ଶକ୍ତି, କିନ୍ତୁ ଆମେ ମାୟାର ଅଧୀନ ହୋଇଯାଇଛେ। ପରୋପି ମନୁତେ ନର୍ଥଂ, ଆମେ ଯଦିଓ ଉନ୍ନତତର ଶକ୍ତି ପର କହିଲେ ଉନ୍ନତତର, କିନ୍ତୁ ଆମେ ଏଇ ମାୟାର ଅଧୀନ ହୋଇଯାଇଛେ। ତତ୍କୃତମ ଚାହି ପଦ୍ଧତି, ଏହି ତିନି ଗୁଣ ଭିତରେ ଆମେ ରହିଯାଇଛେ। ତେଣୁ ଇଏ ହେଉଛି ଅନର୍ଥ। ଏହି ଅନର୍ଥକୁ ଦୂର କରିବା ପାଇଁ ଅନର୍ଥୋପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷେ ଲୋକସ୍ୟା ଅଜାଣତ ବିଦ୍ୱାନ ଚକ୍ରିୟ ସାଧୁ ସଂଗୀତା। ଏଇ ଅନର୍ଥକୁ, ଇଏ ହେଉଛି ଅନର୍ଥ କହିଲେ ଭବରୋଗ। ଏ ଭବରୋଗ ଆମର ବିଭିନ୍ନ ପ୍ରକାର କରୋନା ଗୋଟେ ରୋଗ ରହିଛି, ଏବଂ ବର୍ତ୍ତମାନ କ'ଣ ଚତୁର୍ଥ ଲହରୀ ଆସିଲାଣି ବୋଲି କୁହାଯାଉଛି। ଏଇ କରୋନା ପାଇଁ ଆମର ବନ୍ଦ ହେଇଯାଇଥିଲା ସଣ୍ଡେ ପ୍ରୋଗ୍ରାମ, କିନ୍ତୁ ବର୍ତ୍ତମାନ ଚାଲିଛି, ଯାହା ହଉ ଭଗବାନଙ୍କ ଇଚ୍ଛା। ତେଣୁ ଏ ଯେଉଁ ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଇଏ ଭବରୋଗ। ଆମର ବୁର୍ଲାରେ ଏତେ ମେଡ଼ିସିନ ମେଡ଼ିକାଲ ହସ୍ପିଟାଲ ଅଛି, ମେଡ଼ିସିନ ଇନଷ୍ଟିଚ୍ୟୁଟ୍ ଅଛି, ଆମର ମେଡ଼ିକାଲ ଷ୍ଟୁଡେଣ୍ଟମାନେ ସବୁ ଅଛନ୍ତି ସବୁ, କିନ୍ତୁ ଏ ଭବରୋଗ ଦୂର କରିବା ପାଇଁ ଔଷଧ ପ୍ରାପ୍ତ ହେଇପାରିନାହାନ୍ତି ସେମାନେ। କିନ୍ତୁ ଏ ଭାଗବତ ଶାସ୍ତ୍ରକୁ ଯେଉଁ ରଚନା କଲେ ସିଏ ଏ ଭବରୋଗକୁ ଦୂର କରିବ, ଏ ଅନର୍ଥକୁ ଦୂର କରିବ। ଅନର୍ଥ ଉପସଙ୍ଗ ସାକ୍ଷାତ ଭକ୍ତି ଯୋଗ ମଦକ୍ଷେ, ଏ ଭବରୋଗ କେମିତି ଦୂର ହେବ ନା ଭଗବାନ ଯିଏକି ଅଧକ୍ଷଜ, ଆମର ଇନ୍ଦ୍ରିୟମାନଙ୍କର ସେ ହେଉଛନ୍ତି ଉର୍ଦ୍ଧ୍ୱରେ, ସେଥିପାଇଁ ସେ ଅଧକ୍ଷଜ ବୋଲି କୁହାଯାଉଛି। ତେଣୁ ତାଙ୍କୁ ଯଦି ଆମେ ଭକ୍ତି କରିବା ତାହେଲେ ଭକ୍ତି ଭକ୍ତି ଯୋଗ ସାକ୍ଷାତ ଭକ୍ତି ଯୋଗ ଅଧକ୍ଷେ ଲୋକସ୍ୟା ଜାଣନ୍ତୁ, ଲୋକମାନେ ଏଇଟା ଜାଣନ୍ତି ନାହିଁ। ତେଣୁ ବିଦ୍ୱାନ ଚକ୍ରେ ସାତ ସଂଗୀତା, ତେଣୁ ବ୍ୟାସଦେବ ଯିଏକି ବିଦ୍ୱାନ ଏଇ ଭାଗବତଙ୍କୁ ରଚନା କଲେ ସାତକ ସଂଗୀତା। ଏ ସାତକ ସଂଗୀତା ଭାଗବତ ଶାସ୍ତ୍ର ଏଭଳି ରହିଛି, ଆର ମହାତ୍ମ୍ୟ ଯଶ୍ୟାଙ୍ଗୀ ଶ୍ରୁୟମାଣାୟା, ଯାହାକୁ କେବଳ ଶୁଣିବା ପାଇଁ ଆରମ୍ଭ କରିବା ମାତ୍ରକେ ଶ୍ରୁୟମାଣାୟା କୃଷ୍ଣେ ପରମ ପୁରୁଷେ ଭକ୍ତି ରୂପେତେ ପୁଂସ ଶୋକ ମୋ ଭୟ ବାହା। ଏଇ ଭାଗବତ ଶାସ୍ତ୍ର ଜଣେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ଯଶ୍ୟାଙ୍ଗୀ ଶ୍ରୁୟମାଣାୟା, କ'ଣ ହେବ ତାର ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ସେମାନେ ପ୍ରାପ୍ତ ହେବେ, କିନ୍ତୁ ଗୌଣ ଫଳ ହିସାବରେ ଏ ଭବରୋଗ ଦୂର ହୋଇଯିବ। ଶୋକ ମୋହ ଭୟ ଏ ତିନୋଟି ହେଉଛି ଭବରୋଗ। ଅତୀତ ପାଇଁ ଆମେ ଶୋକ କରୁଛେ, ବର୍ତ୍ତମାନ ଆମେ ମୋହଗ୍ରସ୍ତ ହୋଇକି ରହିଛେ, ଭବିଷ୍ୟତ ପାଇଁ ଆମର ଭୟ ରହିଛି, ଏ ଶୋକ ମୋହ ଭୟ ଇଏ ହେଉଛି ଭବରୋଗ। ତେଣୁ ଏ ଭବରୋଗକୁ ଏ ଭାଗବତ ପାଠ କରିବା ମାତ୍ରକେ ଏ ଭବରୋଗ ଦୂର ହୋଇଯିବ, ଏ ଗୌଣ ଫଳ। ଆର ମୁଖ୍ୟ ଫଳ ହେଉଛି ଭାଗବତ ଅଧ୍ୟୟନ କରିବା ବା ଭାଗବତ ଶ୍ରବଣ କରିବାର ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ଲାଭ କରିବା। ତେଣୁ ଏ ଭାଗବତଙ୍କୁ ରଚନା କଲେ ବ୍ୟାସଦେବ। ଶ୍ରୀଦର୍ଶନ ତାଙ୍କ ଭାଷାରେ କହୁଛନ୍ତି ଏଇ ତିନୋଟି ଶ୍ଳୋକ ରହିଛି, ଏ ତିନୋଟି ଶ୍ଳୋକରେ ଭାଗବତା ଅର୍ଥ ନିରୂପିତ, ଭାଗବତର ଅର୍ଥକୁ ସଂକ୍ଷେପରେ ତିନୋଟି ଶ୍ଳୋକରେ କହିଦେଲେ ବ୍ୟାସଦେବ। ତେଣୁ ଏହିଭଳି ଭାବରେ ଏ ଯେଉଁ ଭାଗବତ ରଚନା କଲେ, ଭାଗବତଙ୍କୁ ବାରଟି ସ୍କନ୍ଦ ରହିଛି ଭାଗବତରେ, ଦ୍ୱାଦଶ ସ୍କନ୍ଦ, ଦ୍ୱାଦଶ ସ୍କନ୍ଦ ଭଦପୁରାଣରେ ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ଭଗବାନଙ୍କର ଶ୍ରୀ ଅଙ୍ଗ, ଆମେ ଯେଉଁ ଭଗବାନଙ୍କ ରୂପ ଦେଖୁଛେ ସେହିଭଳି ଭାବରେ ଭାଗବତ ଭଗବାନଙ୍କର ବାଙ୍ଗମୟ ରୂପ, ଭଗବାନଙ୍କର ଇଏ ହେଉଛନ୍ତି ବାଙ୍ଗମୟ କହିଲେ ଏଇ ଯେଉଁ ସବୁ ରହିଛି ଶାସ୍ତ୍ର ରହିଛି, ଶାସ୍ତ୍ର ରୂପ ହେଉଛି ଭଗବାନଙ୍କର, ଇଏ ହେଉଛି ଭଗବାନଙ୍କ ରୂପ ବାଙ୍ଗମୟ ରୂପ। ତେଣୁ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ପ୍ରଥମ ସ୍କନ୍ଦ ଏବଂ ଦ୍ୱିତୀୟ ସ୍କନ୍ଦ ଇଏ ହେଉଛି ଭଗବାନଙ୍କ ଦୁଇଟି ପାଦ ପଦ୍ମ, ଦୁଇଟି ପାଦ ପଦ୍ମ। ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଭଗବାନଙ୍କର ଦୁଇଟି ଜଙ୍ଘ ପ୍ରଦେଶ, ପଞ୍ଚମ ସ୍କନ୍ଦ ଭଗବାନଙ୍କର ନାଭି ପ୍ରଦେଶ, ଷଷ୍ଠ ସ୍କନ୍ଦ ଭଗବାନଙ୍କର ବକ୍ଷ ପ୍ରଦେଶ, ସପ୍ତମ ସ୍କନ୍ଦ ଏବଂ ଅଷ୍ଟମ ସ୍କନ୍ଦ ଇଏ ହେଉଛି ଭଗବାନଙ୍କ ଦୁଇଟି ବାହୁ ଭୁଜ ନବମ ସ୍କନ୍ଧ ଭଗବାନଙ୍କର ଗ୍ରୀବା ବା ବେକ, ଦଶମ ସ୍କନ୍ଧ ଭଗବାନଙ୍କର ସୁନ୍ଦର ପଦ୍ମ ମୁଖ, ମୁଖପଦ୍ମ ଭଗବାନଙ୍କର ଏ ଦଶମ ସ୍କନ୍ଧ, ଏକାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକ ଏବଂ ଦ୍ୱାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକରେ ଥିବା କିରୀଟି ବା ମୁକୁଟ। ଏଇଭଳି ଭାବରେ ଏ ବାରଟି ସ୍କନ୍ଧ ରହିଛି ଭାଗବତର ମହାତ୍ମା, ଭଗବାନଙ୍କଠାରୁ ଭିନ୍ନ ନୁହନ୍ତି। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ଏ ଭୌତିକ ଜଗତ ତିରୋଭାବ ହେଲେ ସେତେବେଳେ ଭାଗବତ ସ୍ୱରୂପକ ସାଗରରେ ପ୍ରବେଶ କଲେ। ତେଣୁ ଭଗବାନ ଭାଗବତ ଭିତରେ କୌଣସି ତଫାତ୍ ନାହିଁ। ଆମେ ଭାଗବତ ଶୁଣୁଛେ ମାନେ ଭଗବାନଙ୍କୁ ସଙ୍ଗଲାଭ କରୁଛେ, ସଙ୍ଗଲାଭ ହେଉଛି। ତେଣୁ ଏଇ ବାରଟି ସ୍କନ୍ଧରେ 335 ଅଧ୍ୟାୟ ରହିଛି, ଭାଗବତରେ 335 ଅଧ୍ୟାୟ ରହିଛି ଏବଂ ଏଥିରେ 18,000 ଶ୍ଳୋକ ରହିଛି, 18,000 ଶ୍ଳୋକ। ସେଥିପାଇଁ ଏ ଭାଗବତଙ୍କୁ ମହାପୁରାଣ ବୋଲି କୁହାଯାଏ। ଆପଣମାନେ ଜାଣିଥିବେ 18 ପୁରାଣ ରହିଛି, ପୁରାଣ ରହିଛି, କିନ୍ତୁ ଅନ୍ୟ ଯେଉଁ ପୁରାଣ ସବୁ ରହିଛି ତାକୁ ପୁରାଣ ବୋଲି କୁହାଯାଉଛି, କିନ୍ତୁ ଭାଗବତଙ୍କୁ ମହାପୁରାଣ ବୋଲି କୁହାଯାଉଛି। କାହିଁକି ନା ଏଥିରେ ସବୁ ଜ୍ଞାନ ରହିଛି। ଭାଗବତ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟାକୁ ସୁତ ଗୋସ୍ୱାମୀ କହୁଛନ୍ତି, ଏ ଭାଗବତରେ 10 ବିଷୟ ରହିଛି, 10 ବିଷୟ ରହିଛି। କ'ଣ କ'ଣ ନା, ଅତ୍ର ସର୍ଗ ବିସର୍ଗସ୍ ସ୍ଥାନ ପୋଷଣ ମୃତ୍ୟ ମନ୍ନତର ଈଶାନ କଥା ନିରୋଧ ମୁକ୍ତିରାଶ୍ରୟ, ଏଇ 10 ବିଷୟ ବର୍ଣ୍ଣନା ହୋଇଥିବାରୁ ସବୁ ଜ୍ଞାନ ରହିଛି। ସେଥିପାଇଁ ମହାପୁରାଣ ଭାଗବତ ହେଉଛନ୍ତି ମହାପୁରାଣ। ପ୍ରଭୁପାଦ ମହାରାଜଙ୍କ ବ୍ୟବସ୍ଥାରେ ସବୁଦିନ ସକାଳେ ଆମର 8-9 ଭାଗବତ କଥା ଚାଲିଛନ୍ତି, ପ୍ରତିଦିନ ଗୋଟିଏ ଗୋଟିଏ ଶ୍ଳୋକ ପାଠ ହେଉଛି। ଗତକାଲି ଆମେ ଏଇ ଶ୍ଳୋକଟି ପାଠ କରୁଥିଲୁ, ସେଇଟା ଲେଖା ହେଇଛି ପ୍ରତିଦିନ ସାରା ପୃଥିବୀରେ ଯେତେ ସେଣ୍ଟର ଅଛି ସକାଳେ 8-9 ଭାଗବତଙ୍କୁ କୁହାଯିବ। ଆମର ଶ୍ରୀଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେଉଁ ପ୍ରଭୁପାଦ ମହାରାଜଙ୍କ ଗୁରୁ, ସେ କହିଛନ୍ତି ଯେ ବିଶ୍ୱ ଗ୍ରନ୍ଥାଗାରରୁ ଯଦି ସମସ୍ତ ପୁସ୍ତକ ନଷ୍ଟ ହୋଇଗଲା କିଛି ଅସୁବିଧା ନାହିଁ, ଯଦି ଭାଗବତଙ୍କ ରୂପକ ଶାସ୍ତ୍ର ରହିଛନ୍ତି, ଏ ଶାସ୍ତ୍ର ମହାତ୍ମା ଏଭଳି ରହିଛି, ଭାଗବତଙ୍କ ଶାସ୍ତ୍ର ରହିଛି ମାନେ କିଛି ଅସୁବିଧା ହେଇନି। ତେଣୁ ଏଇ ଭାଗବତମରେ କ'ଣ କ'ଣ ବର୍ଣ୍ଣନା କରାଯାଇ, ସ୍ୱର୍ଗ, ସ୍ୱର୍ଗ କହିଲେ ସୃଷ୍ଟି, କେମିତି ସୃଷ୍ଟି ହେଉଛି, କେମିତି ସୃଷ୍ଟି ହେଉଛି ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି, ଏ ପର୍ଯ୍ୟନ୍ତ ସେମାନେ ଜାଣିପାରିନାହାନ୍ତି କେମିତି ସୃଷ୍ଟି ହେଉଛି, କିନ୍ତୁ ଆମର ଭାଗବତରେ ବର୍ଣ୍ଣନା କରାଯାଇଛି କେମିତି ସୃଷ୍ଟି ହେଉଛି। ସବୁ ଜ୍ଞାନ ପ୍ରାପ୍ତ ହୋଇଯିବେ ଆପଣମାନେ, ସୃଷ୍ଟି କେମିତି ହେଉଛି, ଇଏ ସ୍ୱର୍ଗ, ଏ ଭଗବାନ ସୃଷ୍ଟି କରୁଛନ୍ତି, ଆଉ କିଏ ସୃଷ୍ଟି କରିବ। ଯେଉଁ ବୈଜ୍ଞାନିକମାନେ ଚିନ୍ତା କରୁଛନ୍ତି, ଏ ବିଭିନ୍ନ ପ୍ରକାର ଗବେଷଣା କରୁଛନ୍ତି, ସେ ବୈଜ୍ଞାନିକମାନଙ୍କର ଆମର ପ୍ରଭୁପାଦ ମହାରାଜ କହନ୍ତି, ଆମର ଯେଉଁ ବଡ଼ ବଡ଼ ଆଇଜାକ୍ ନ୍ୟୁଟନ୍ ଇତ୍ୟାଦି ବିଭିନ୍ନ ପ୍ରକାର ବଡ଼ ବଡ଼ ବୈଜ୍ଞାନିକମାନେ ଅଛନ୍ତି, ତାଙ୍କର ଯେଉଁ ବୁଦ୍ଧି, ଏ ବୁଦ୍ଧି କିଏ ଦେଇଛନ୍ତି, ଭଗବତ ଗୀତାରେ ଭଗବାନ କହିଲେ ବୁଦ୍ଧି ବୁଦ୍ଧି ତାମ, ଯେଉଁ ବୁଦ୍ଧିମାନ ବ୍ୟକ୍ତିମାନଙ୍କର ବୁଦ୍ଧି ହେଉଛନ୍ତି ଭଗବାନ। ତେଣୁ ଭଗବାନ ସୃଷ୍ଟି କରୁଛନ୍ତି, ଏଇଟା ଜାଣିପାରୁନାହାନ୍ତି ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି। ତେଣୁ ଯାହା ହେଉ ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ। ଏ ସ୍ୱର୍ଗ କହିଲେ ସୃଷ୍ଟି, ଭଗବାନ ସୃଷ୍ଟି କରୁଛନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି, ଯଦିଓ ସେ ଭଗବାନଙ୍କର ଅବତାର, ସିଏ ଏଇ ଭଗବାନଙ୍କ ମହିମା ପ୍ରକାଶ କରିବା ପାଇଁ ସେ ପ୍ରଶ୍ନଟି ପଚାରିଛନ୍ତି। ଆପଣମାନେ ଦେଖିବେ ବ୍ରହ୍ମା ସବୁବେଳେ ଧ୍ୟାନ କରୁଛନ୍ତି, ବ୍ରହ୍ମାଙ୍କର ଚିତ୍ର ଯେଉଁ ରାଶି ଦେଖିଥିବେ ସେ ଧ୍ୟାନ କରୁଛନ୍ତି। ତେଣୁ ନାରଦମାନେ ତାଙ୍କୁ ପଚାରିଲେ, ପିତାଶ୍ରୀ ଆପଣ କ'ଣ ଧ୍ୟାନ କରୁଛନ୍ତି, ଆପଣ ତ ସୃଷ୍ଟି କରୁଛନ୍ତି ସୃଷ୍ଟିକର୍ତ୍ତା, ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି, ଆପଣଙ୍କ ଉପରେ କିଏ ଅଛନ୍ତି, ଏଇଭଳିଆ ପ୍ରଶ୍ନ ପଚାରିଛନ୍ତି। ତେଣୁ ବ୍ରହ୍ମା ତାଙ୍କୁ ଉତ୍ତର ଦେଇଛନ୍ତି, କହିଲେ ନା ମୁଁ ସୃଷ୍ଟିକର୍ତ୍ତା ନୁହେଁ, ଭଗବାନ ହେଉଛନ୍ତି ସୃଷ୍ଟିକର୍ତ୍ତା। ସୃଜାମି ତନ୍ୟୁକ୍ତହମ୍ ହରୋ ହରତି ତଦ୍ବଶ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧ୍ରୁବ, ଭଗବାନ ଏ ଭୌତିକ ଜଗତ ସୃଷ୍ଟି କରିଛନ୍ତି, ମୁଁ ଯେଉଁ ଏ ସୃଷ୍ଟିକୁ ବିସ୍ତାର କରୁଛି ଏଇଟା ବିସର୍ଗ, ସୃଷ୍ଟି ଯେଉଁ ରହିଛି ମୂଳ ଉପାଦାନ ସବୁ ଭଗବାନ ସୃଷ୍ଟି କରିଛନ୍ତି। 24 ତତ୍ତ୍ୱ ରହିଛି, ଉପାଦାନ କହିଲେ 24 ତତ୍ତ୍ୱ, ଯେମିତି ପଞ୍ଚ ମହାଭୂତ ରହିଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଇତ୍ୟାଦି, ଏଇସବୁ 24 ତତ୍ତ୍ୱ ରହିଛି, ଏସବୁ ତତ୍ତ୍ୱକୁ ଭଗବାନ ସୃଷ୍ଟି କରିଛନ୍ତି। ସ୍ୱର୍ଗ ମୂଳ ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ, ଏବଂ ବ୍ରହ୍ମା କହୁଛନ୍ତି ମୁଁ ଯେଉଁ ଏ ସୃଷ୍ଟିକୁ ବିସ୍ତାର କରୁଛି,
ତେଣୁ ତାଙ୍କୁ ଭାବୁଛନ୍ତି ଇଏ ହେଉଛି ସୃଷ୍ଟିକର୍ତ୍ତା ବୋଲି, କିନ୍ତୁ ତଥାପି ବ୍ରହ୍ମା ଏଭଳି ସବୁ ସୃଷ୍ଟି କରିଛନ୍ତି ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ସେଟା ଜାଣିପାରୁନାହାନ୍ତି, ତାର ଫର୍ମୁଲା ଜାଣିପାରୁନାହାନ୍ତି। ଆମର ଯେଉଁ ଶରୀର ବ୍ରହ୍ମା ସବୁ ସୃଷ୍ଟି କରିଛନ୍ତି, ଏହିଭଳି ଭାବରେ ଆମର ଯେଉଁ ଶରୀର ଭିତରେ ଯେଉଁ ରହିଛି, କିଡ଼ନୀ ରହିଛି, ହାର୍ଟ ରହିଛି, ବ୍ଲଡ଼ ରହିଛି, ବିଭିନ୍ନ ପ୍ରକାର ଲିଭର ଇତ୍ୟାଦି କେତେ କ'ଣ ସବୁ ରହିଛି, ସବୁ କେତେ ସବୁ ପାର୍ଟ ସବୁ ରହିଛି, ଏ ପର୍ଯ୍ୟନ୍ତ ମାନେ ବୈଜ୍ଞାନିକମାନେ ତାକୁ ତିଆରି କରିପାରୁନାହାନ୍ତି। ବ୍ରହ୍ମାଙ୍କର ଏଭଳି ଜ୍ଞାନ ରହିଛି, ଭଗବାନ ତାଙ୍କୁ ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ। ଏ ଭାଗବତ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 33-36 ଏହି ଚାରୋଟି ଶ୍ଳୋକରେ ବର୍ଣ୍ଣନା କରେ। ଏ ମୂଳ ଭାଗବତ ଚାରୋଟି ଚତୁର୍ଷଠି ଭାଗବତ ବୋଲି କୁହାଯାଏ, ଏହାକୁ ବିସ୍ତାର କରିଛନ୍ତି ବ୍ୟାସଦେବ 18,000 ଶ୍ଳୋକରେ। ତେଣୁ ଇଏ ବ୍ରହ୍ମା କହୁଛନ୍ତି ମୁଁ ଯେଉଁ ସୃଷ୍ଟି କରୁଛି ଭଗବାନଙ୍କ ଦ୍ୱାରା ନିଯୁକ୍ତ ହେଇଛି, ମୁଁ ସୃଜାମିତ ନିଯୁକ୍ତ ହମ୍ ହରଉ ହରତି ତଦ୍ବଶ। ଶିବଜୀ ଯେଉଁ ଧ୍ୱଂସ କରୁଛନ୍ତି ଇଏ ଶିବଜୀ କରୁଛନ୍ତି, ଭଗବାନଙ୍କ ବଶରେ, ଭଗବାନଙ୍କ ନିୟମରେ, ଭଗବାନଙ୍କ ଇଚ୍ଛାରେ କରୁଛନ୍ତି। ଏବଂ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଦୁଃଖ, ପୁରୁଷ ରୂପରେ ତିନି ପୁରୁଷ ଅବତାର ରହିଛନ୍ତି, ଏ ଭଗବାନ ବିଷ୍ଣୁ ପାଳନ କରୁଛନ୍ତି, ପରିପାତି ପାଳନ କରୁଛନ୍ତି। ବ୍ରହ୍ମା ସୃଷ୍ଟି କରୁଛନ୍ତି, ବିଷ୍ଣୁ ପାଳନ କରୁଛନ୍ତି, ଶିବଜୀ ଧ୍ୱଂସ କରୁଛନ୍ତି। ସୃଷ୍ଟି ସ୍ଥିତି ପ୍ରଳୟ ଭୌତିକ ଜଗତ ହେଉଛି ଏହିଭଳି ଭାବରେ। ତେଣୁ ବ୍ରହ୍ମା ଏହିଭଳି ଭାବରେ ନାରଦମାନେ ପ୍ରଶ୍ନ ସବୁ ଉତ୍ତର ଦେଇଛନ୍ତି, ପ୍ରକୃତ ସୃଷ୍ଟି କରୁଛନ୍ତି ଆମ ଭଗବାନ, କେମିତି ସୃଷ୍ଟି ହେଉଛି ଆମେ ଖାଲି ସଂକ୍ଷେପରେ କହିବା, ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅପ୍ ଟୁ ଚତୁର୍ଥ ସ୍କନ୍ଧ ପର୍ଯ୍ୟନ୍ତ ଏହି ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ବର୍ଣ୍ଣନା କରାଯାଇଛି, କିଭଳି ଭଗବାନ ସୃଷ୍ଟି କରୁଛନ୍ତି ଏବଂ ତାହାର କେମିତି ବିସ୍ତାର କରୁଛନ୍ତି ବ୍ରହ୍ମା। ଆମେ ଆପଣଙ୍କୁ ସଂକ୍ଷେପରେ କହିଦେବା, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ସୃଷ୍ଟିର ରହସ୍ୟ, କିନ୍ତୁ ଆମେ ଆପଣଙ୍କୁ ସଂକ୍ଷେପରେ କହିଦେଉଛୁ, 2 ମିନିଟ୍ରେ କହିଦେଉଛୁ ସେଇଟା ସୃଷ୍ଟି କେମିତି ହେଉଛି, ଏସବୁ ଜ୍ଞାନ ରହିଛି ବୈଦିକ ଶାସ୍ତ୍ରରେ, ଆମେ ମନକୁ କହୁନାହୁଁ ବୈଦିକ ଶାସ୍ତ୍ରରେ କହୁଛୁ। ତେଣୁ ଏଇଠି କେମିତି ସୃଷ୍ଟି ହେଉଛି ଆମେ ଆପଣଙ୍କୁ କହିଦେବା, ସୃଷ୍ଟିର ମାନେ କିଭଳି ଭାବରେ ଆରମ୍ଭ ହେଉଛି ସୃଷ୍ଟି, ଯେ ଭୌତିକ ଜଗତ ସବୁବେଳେ ନଥାଏ, ଭୌତିକ ଜଗତ ଅବ୍ୟକ୍ତ ରୂପେ ରହିଥାଏ, ଭୌତିକ ଜଗତ ନଥାଏ, କିଛି ନଥାଏ, କେବଳ ଭଗବାନ ଥାନ୍ତି। ତେଣୁ ଭଗବାନ ତାଙ୍କର ଯେଉଁ ସୃଷ୍ଟି କରିବା ପାଇଁ ଆମେ ଯେଉଁ କହିଲୁ ଚତୁର୍ଭୁଜ ରହିଛନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏ ସଂକର୍ଷଣଙ୍କ ଠାରୁ ଜଣେ ବିସ୍ତାର ଆସୁଛନ୍ତି, ସିଏ ହେଉଛନ୍ତି ତିନି ପୁରୁଷ ଅବତାର ଆସୁଛନ୍ତି, ଇଏ ହେଉଛନ୍ତି ବିଷ୍ଣୁ, ଏ କାରଣଦକ ସାଇ ବିଷ୍ଣୁ, ଗର୍ଭଦକ ସାଇ ବିଷ୍ଣୁ ଏବଂ କ୍ଷୀରଦକ ସାଇ ବିଷ୍ଣୁ, ତିନି ବିଷ୍ଣୁ, ଏମାନେ ତିନି ପୁରୁଷ ଅବତାର। ତେଣୁ କାରଣଦକ ଜଳ କହିଲେ ଚିତ୍ ଜଗତର କଥା, ଏ ଭୌତିକ ଜଗତ ନୁହଁ, ସିଏ ଚିତ୍ ଜଗତରେ ଭଗବାନ କାରଣଦକ ଜଳ ରହିଛି, କାରଣ କହିଲେ କଜ କଜାର ଓସେନ ତାକୁ କୁହାଯାଏ, ପ୍ରଭୁପାଦ ମହାରାଜ କହିଛନ୍ତି କଜାର ଓସେନ, ଏ ଭୌତିକ ଜଗତର କାରଣ ସିଏ, ସେଠୁ ଭଗବାନ ଯେଉଁ ଶୟନ କରିଛନ୍ତି, ଯେଉଁ ରହିଛନ୍ତି ମହାବିଷ୍ଣୁ କାରଣଦକ ସାଇ ବିଷ୍ଣୁ, ତାଙ୍କର କାରଣ ନିଶ୍ୱାସରୁ ଏ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି, ସେ ଈକ୍ଷଣ କରୁଛନ୍ତି, ସେ ଯେତେବେଳେ ଈକ୍ଷଣ କରୁଛନ୍ତି ଏ ଯେଉଁ ଭୂତ ପ୍ରକୃତି ଅବ୍ୟକ୍ତ ରୂପରେ ଥାଏ, ପ୍ରଧାନ ରୂପରେ ଥାଏ, ସେଥିରେ ସବୁ ସେ କ୍ଷୋଭ ଜାତ ହୁଏ, ସେଥିରେ ବିକାର ଜାତ ହୁଏ, ବିକାର ଜାତ ହେଲା ପରେ ତିନି ଗୁଣ ଆସେ, ସତ୍ୱ ରଜ ତମ ତିନି ଗୁଣ, ଏଇଭଳି ଭାବରେ ଯେଉଁ ସୃଷ୍ଟି ହେଉଛି ସୂକ୍ଷ୍ମରୁ ସ୍ଥୂଳ ଭାବରେ ସୃଷ୍ଟି ହେଉଛି, ଏସବୁ ସୃଷ୍ଟି ହେଉଛି। ତେଣୁ ସେ କାରଣ ଏଇ ଭୌତିକ ଜଗତ ଏଇ ଯେଉଁ ବ୍ରହ୍ମାଣ୍ଡ ସବୁ ସୃଷ୍ଟି ହେଉଛି, ଏ ବ୍ରହ୍ମାଣ୍ଡରେ ଆମର ଏଇ ଯେଉଁ ବ୍ରହ୍ମାଣ୍ଡ ରହିଛି, ଏଇଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ରହିଛି। ବୈଜ୍ଞାନିକମାନେ କହୁଛନ୍ତି କ'ଣ ନା ଚନ୍ଦ୍ରରେ ଜୀବନ ନାହିଁ, କିନ୍ତୁ ଆମର ଶାସ୍ତ୍ରରେ କୁହାଯାଉଛି ଚନ୍ଦ୍ର କ'ଣ, ସୂର୍ଯ୍ୟରେ ମଧ୍ୟ ଜୀବନ ଅଛି, ଚନ୍ଦ୍ରରେ ଯଦି ଜୀବନ ନାହିଁ ଆଉ ସୂର୍ଯ୍ୟରେ କେଉଁଠି ଜୀବନ ଆସିବ, ବୈଜ୍ଞାନିକମାନେ କ'ଣ ବୁଝିପାରିବେ ସେଇଟାକୁ, ଆପଣମାନେ ଭଗବତ ଗୀତା ପଢ଼ୁଛନ୍ତି ତା ଦେହରେ ଲେଖା ହେଇଛି ଚତୁର୍ଥ ସ୍କନ୍ଧ ଚତୁର୍ଥ ଅଧ୍ୟାୟ 1ମ ଶ୍ଳୋକରେ, ଇମଂ ବିବସତି ଯୋଗଂ ପ୍ରୋକ୍ତବାନ ଅହମ୍ ଅବ୍ୟୟମ୍, ବିବସାନ ହେଉଛନ୍ତି ସୂର୍ଯ୍ୟର ଦେବତା, ସେଇଠି ଭଗବାନ ଏ ଭଗବତ ଗୀତାର ଜ୍ଞାନ ପ୍ରଥମେ ଦେଇଥିଲେ। ଆପଣମାନେ ଭଗବତ ଗୀତା ଖଣ୍ଡେ ଖଣ୍ଡେ ରଖିବେ ନିଜ ପାଖରେ, କାରଣ ଇଏ ହେଉଛି ଆମର ଅସ୍ତ୍ର, ଏ ଶାସ୍ତ୍ର ହେଉଛି ଆମର ଅସ୍ତ୍ର, ଏଇ ମଧ୍ୟ ପ୍ରଚାର କରିବା, ଇସ୍କନ ୟୁଥ୍ ଫୋରମ୍ ପ୍ରଚାର କରିବେ, ଆମର ମହାପ୍ରଭୁଙ୍କର ଆପଣମାନଙ୍କ ଉପରେ ବହୁତ କୃପା ରହିଛି ଏବଂ ଭରସା ମଧ୍ୟ ରହିଛି, ପ୍ରଭୁପାଦ ମହାରାଜଙ୍କ ମଧ୍ୟ, ଆମର ଗୁରୁଦେବଙ୍କର ମଧ୍ୟ,
ତେଣୁ ସେମାନେ ଚାହାନ୍ତି ଆପଣମାନେ ସବୁ ଏଇଟାକୁ ଏଇ ଶାସ୍ତ୍ର ସବୁ ଜାଣିକରି ନିଜ ଜୀବନ ସାର୍ଥକ କରିକିରି ଅନ୍ୟର ଉପକାର କରନ୍ତୁ। କେମିତି କରିବେ ନା ଭଗବାନ କଥା କହିବେ, ତେଣୁ ଶାସ୍ତ୍ର ଆମେ ଯଦି ନିଜେ ନ ପଢ଼ିବା ଆମେ କ'ଣ କହିବା। ତେଣୁ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଯେଉଁ କହିଛନ୍ତି ଇମଂ ବିବସତ ଯୋଗମ ପ୍ରତ୍ୟବାନ ହମ ବ୍ୟୟମ, ଏ ବିବସ୍ୱାମ କହିଲେ ସୂର୍ଯ୍ୟର ଦେବତା, ବିବସ୍ୱାମ ହେଉଛନ୍ତି କଶ୍ୟପ ଏବଂ ଅଦିତିଙ୍କର ପୁତ୍ର। ସେ ଭଗବାନ ଜ୍ଞାନ ଦେଇଥିଲେ, ଭଗବତ ଗୀତାର ଜ୍ଞାନ ଏ ଦେଇଥିଲେ ପ୍ରଭୁପାଦ ମହାରାଜ କହନ୍ତି 12,4,00,000 ବର୍ଷ ପୂର୍ବେ ଦେଇଥିଲେ ଜ୍ଞାନ। ଚତୁର୍ଥ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା କୁହାଯାଉଛି। ଅର୍ଜୁନ ପଚାରିଛନ୍ତି ପ୍ରଭୁ ଆପଣ ତ ମୋ ସମସ୍କନ୍ଦ, ଭଗବାନ ଯେତେବେଳେ ମହାଭାରତ ଯୁଦ୍ଧ ହେଉଥିଲା ସେତେବେଳେ ତାଙ୍କ ବୟସ ହେଇଥିଲା 90 ବର୍ଷ। ତେଣୁ ଅର୍ଜୁନ ପଚାରୁଛନ୍ତି ଆପଣ ତ ମୋ ସମସ୍କନ୍ଦ, ଆପଣ କେମିତି ଏତେ ବର୍ଷ ତଳେ କହିଥିଲେ, ସୂର୍ଯ୍ୟ ଦେବତାଙ୍କୁ କେମିତି କହିଥିଲେ। ଭଗବାନ ତାର ସବୁ ଉତ୍ତର ଦେଇଛନ୍ତି, ଆପଣମାନେ ଚତୁର୍ଥ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି, ଆପଣ ପଢ଼ିବେ ସେଇଟା। ତେଣୁ ଏ ଯେଉଁ କୁହାଯାଇଛି ଏ ଯେଉଁ ଇଏ ଯେଉଁ ଭୌତିକ ଜଗତ, ଏଇ ଆମର ଯେଉଁ ବ୍ରହ୍ମାଣ୍ଡ ରହିଛି, ଇଏ ଆମର ଏଇ ଗୋଟିଏ ବ୍ରହ୍ମାଣ୍ଡ, ଇଏ ହେଉଛି 400 କୋଟି ମାଇଲ୍, 50 କୋଟି ଯୋଜନ, 50 କୋଟି ଯୋଜନ ଆର ହେଉଛି ବିସ୍ତାର, 400 କୋଟି ମାଇଲ୍। ତେଣୁ ଯେତେବେଳେ ସେଇ କାରଣଦକ ସାଇ ବିଷ୍ଣୁଙ୍କଠାରୁ ଜଣେ ଆସିଲେ, ଏକ୍ସପାନ୍ସନ୍ ଆସିଲେ ବା ବିସ୍ତାର ଆସିଲେ, ସେ ହେଉଛନ୍ତି ଗର୍ଭଦକ ସାଇ ବିଷ୍ଣୁ। ଗର୍ଭଦକ ସାଇ ବିଷ୍ଣୁ ଯେତେବେଳେ ଆସିଲେ ଭୌତିକ ଜଗତକୁ, ସେତେବେଳେ ଏଇଟା ଅନ୍ଧକାରମୟ ଥିଲା, ଖାଲି ଭୂତ ପ୍ରକୃତି ସବୁ ସୃଷ୍ଟି ହୋଇଥିଲା, ଆଉ କିଛି ନଥିଲା। କିନ୍ତୁ ସେ ଭଗବାନ କ'ଣ କଲେ ନା ତାଙ୍କ ଶରୀରରୁ ସ୍ୱେଦଜାତ କଲେ, ଝାଳଜାତ କଲେ, ଝାଳରେ ଏଇ ଭୌତିକ ଜଗତକୁ ଅଧା ଭରିଦେଲେ, ଭରିଦେଇକରି ସେଇଟାକୁ କୁହାଯାଏ ଗର୍ଭୋଦକ ଜଳ। ଗର୍ଭୋଦକ ଜଳରେ ଭଗବାନ ଶୟନ କରିଛନ୍ତି, ତେଣୁ ସେଇ ଭଗବାନ ଯଦି ଶୟନ କରିଛନ୍ତି ତାଙ୍କର, ତାଙ୍କ ପାଖରେ ତାଙ୍କର ପତ୍ନୀ ରହିଛନ୍ତି, ଲକ୍ଷ୍ମୀଦେବୀ ରହିଛନ୍ତି। କିନ୍ତୁ ଯିଏ ସିଏ ଯେତେବେଳେ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି, ସେ ତାଙ୍କର ପତ୍ନୀଙ୍କର ବିନା ଆଶ୍ରୟରେ ସୃଷ୍ଟି କରୁଛନ୍ତି। ତାଙ୍କର ଯେଉଁ ନାଭି ରହିଛି ସେଠି ଗୋଟିଏ ପଦ୍ମଜାତ ହେଇଛି, ସେଇ ପଦ୍ମରେ ବ୍ରହ୍ମାଜାତ ହେଇଛନ୍ତି। ବ୍ରହ୍ମାଙ୍କର ଗୋଟିଏ ନାମ ହେଉଛି ପଦ୍ମଯୋନି ବା ସ୍ୱୟଂଭୂ, ସ୍ୱୟଂଭୂ ସ୍ୱୟଂ ଯାହା ସେ ମାତୃଙ୍କ ଗର୍ଭରୁ ସେ ଆସିନାହାନ୍ତି। ଭଗବାନ ସୃଷ୍ଟି, ଭଗବାନ ସବୁ ଶକ୍ତି ରହିଛି, ସବୁ କରିପାରିବେ ଭଗବାନ। ତେଣୁ ବ୍ରହ୍ମା ସୃଷ୍ଟି ହେଲା ପରେ ଏ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା ସୃଷ୍ଟି, ବ୍ରହ୍ମା କେଉଁମାନେ ହେବେ ତାଙ୍କର ମଧ୍ୟରେ ରହିଛି, କିଏ ବ୍ରହ୍ମା ପଦ ପ୍ରାପ୍ତ ହେବ, ଏସବୁ କଥା ରହିଛି। ତେଣୁ ବ୍ରହ୍ମା ଜାଣିପାରୁନାହାନ୍ତି ସେ କିଏ, ସେ କାହାର, ସେ କାହାର କାଠରୁ ଆସୁଛନ୍ତି, ଜନ୍ମ ହେଉଛନ୍ତି, ଏସବୁ ଜାଣିପାରୁନାହାନ୍ତି। ତେଣୁ ସେ ଯେଉଁ ପଦ୍ମ ରହିଛି, ସେ ପଦ୍ମନାଳ ଦେଇକରି ସେ ଗର୍ଭଦକ ଜଳରେ ପ୍ରବେଶ କରି ଅନେକ ବର୍ଷ ବିତି ଯାଇଛି, କିନ୍ତୁ ସେ ଜାଣିପାରିଲେ ନାହିଁ। ତେଣୁ ସେ ପୁଣି ବ୍ୟାକ୍ କଲେ, ବ୍ୟାକ୍ ଗିୟର ପକାଇକରି ଆସିଲେ, ଆସିକରି ଗର୍ଭଦକ ସେ ଯେଉଁ ପଦ୍ମ ରହିଛି ତା ଉପରେ ବସିକରି ଧ୍ୟାନ କରୁଛନ୍ତି। ସେ ସବୁ ତାଙ୍କର 2 ଅକ୍ଷର ଶୁଭିଲା 2 ଥର, ସେ ହେଉଛି ତ ଏବଂ ପ, ଏ ସ୍ପର୍ଶବର୍ଣ୍ଣର 16 ଏବଂ 21 ଅକ୍ଷର 2 ତପ ତପ, ଏଇଭଳି ଭାବେ 2 ଶବ୍ଦ ଶୁଣିଲେ। ସିଏ ଶୁଣିଲା ଭାବେ ସେ ତପସ୍ୟା କଲେ, ବହୁତ ବର୍ଷ କାଳ ତପସ୍ୟା କଲେ। ତପସ୍ୟା କଲା ପରେ ଭଗବାନ ତାଙ୍କୁ ଦର୍ଶନ ଦେଲେ, ଭଗବାନ ତାଙ୍କୁ ଦର୍ଶନ ଦେଲେ ଏବଂ ଦ୍ୱିତୀୟ ସ୍କନ୍ଧ 9 ଅଧ୍ୟାୟରେ ସେ ତାଙ୍କୁ ବର୍ଣ୍ଣନା କରାଯାଇଛି, ଜ୍ଞାନ ଦେଇଛନ୍ତି। 4 ଶ୍ଳୋକ କହିଲେ ତାଙ୍କୁ, 33-36 ଯେଉଁ ଶ୍ଳୋକରେ ସେ ଇଞ୍ଜିନିୟର ହେଇଗଲେ, ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ, ଆମ ପ୍ରଭୁପାଦ ମହାରାଜ କହନ୍ତି ଇଜ୍ ଦ ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ। ଆପଣମାନେ ଏଠି ଇଞ୍ଜିନିୟରମାନେ ଅଛନ୍ତି, ଡକ୍ଟରମାନେ ଅଛନ୍ତି, ବହୁତ କ'ଣ ବହୁତ ବୁଦ୍ଧିଜୀବୀମାନେ ସବୁ ରହିଛନ୍ତି, ବହୁତ ବୁଦ୍ଧିମାନ ବ୍ୟକ୍ତି ସବୁ ରହିଛନ୍ତି, ବିଦ୍ୟାନଗରୀ ବୁର୍ଲା ହେଉଛି ବିଦ୍ୟାନଗରୀ। କିନ୍ତୁ ଯେଉଁମାନେ ଇଞ୍ଜିନିୟରିଂ କରୁଛନ୍ତି 4 ବର୍ଷ ନେଉଛି ପଢ଼ିବା ପାଇଁ, କିନ୍ତୁ ଭଗବାନ କୌଣସି ଇଞ୍ଜିନିୟରିଂ କଲେଜକୁ ପଠେଇଲେ ନାହିଁ ପୁଅକୁ ଇଞ୍ଜିନିୟରିଂ ପାଠ ପଢ଼ିବା ପାଇଁ, ତାଙ୍କ ହୃଦୟ ଭିତରେ ଜ୍ଞାନ ଦେଇଦେଲେ। ଭାଗବତ ପ୍ରଥମ ଶ୍ଳୋକରେ ଏଇଟା କୁହାଯାଇଛି, ତେନେ ବ୍ରହ୍ମ ହୃଦା ଯାଦି କବୟେ, ତାଙ୍କ ହୃଦୟ ଭିତରେ ଜ୍ଞାନ ପ୍ରଦାନ କରିଦେଲେ। ଏ 4 ଶ୍ଳୋକ ଯାହାକୁ କୁହାଯାଏ ମୂଳ ଶ୍ଳୋକ, ଚତୁଃଶ୍ଳୋକୀ ଭାଗବତ, ଏଇ ଯେଉଁ ଜ୍ଞାନ ପ୍ରାପ୍ତ ହେଇକରି ବ୍ରହ୍ମା ଏଭଳି ଭାବେ ସୃଷ୍ଟି କରୁଛନ୍ତି, ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ସେଇଟା ଜାଣିପାରୁନାହାନ୍ତି, ତାର ଫର୍ମୁଲା ଜାଣିପାରୁନାହାନ୍ତି, ଆଜି ପର୍ଯ୍ୟନ୍ତ ଏଭଳି ଭାବେ ସୃଷ୍ଟି କରୁଛନ୍ତି ବ୍ରହ୍ମା। ତେଣୁ ଏଇଭଳି ଭାବରେ ଭଗବାନ ସୃଷ୍ଟି କରୁଛନ୍ତି, ବ୍ରହ୍ମା ତାକୁ ବିସ୍ତାର କରୁଛନ୍ତି। ଆମେ ମଧ୍ୟ ଯେଉଁମାନେ ସଂସାର ଭିତରେ ରହୁଛନ୍ତି, ଗୃହସ୍ଥ ଆଶ୍ରମ ଗ୍ରହଣ କରୁଛନ୍ତି, ପତ୍ନୀ ଗ୍ରହଣ କରୁଛନ୍ତି, ସେମାନେ ମଧ୍ୟ ବିସ୍ତାର କରୁଛନ୍ତି,
ପିଲା ଛୁଆ ସନ୍ତା ସନ୍ତାନ ଯାହା କରୁଛନ୍ତି ସେମାନେ ମଧ୍ୟ ବିସ୍ତାର କରୁଛନ୍ତି ବିସର୍ଗ ତା ମଧ୍ୟ ବିସ୍ତାର ବିସର୍ଗ ବୋଲି କୁହାଯିବ। ଏହିଭଳି ଭାବରେ ଏହି ଦୁଇଟି ତତ୍ତ୍ୱ ବର୍ଣ୍ଣନା କରାଯାଇଛି ସ୍ୱର୍ଗ ଏବଂ ବିସର୍ଗ। ତୃତୀୟ କଥା ହେଉଛି ସ୍ଥାନ। ବୈଜ୍ଞାନିକମାନେ ଚନ୍ଦ୍ରକୁ ପଠାଉଛନ୍ତି, ଯାନ ପଠାଉଥିଲେ, ଆଜିକାଲି ପଠାଉନାହାନ୍ତି, ମଙ୍ଗଳକୁ ପଠାଉଛନ୍ତି ବୋଲି କୁହାଯାଉଛି। କ'ଣ ଅଛି ସେଠି ଜାଣିବା ପାଇଁ, କିନ୍ତୁ ଆମେ ଏଇଠି ବସିକି ଜାଣିପାରିବା ସବୁ କ'ଣ କେଉଁଠି ଅଛି। ଯେତେବେଳେ 1969 ଯେତେବେଳେ କୁହାଯାଉଥିଲା ଆମେରିକା ବୈଜ୍ଞାନିକମାନେ ଅନ୍ୟମାନେ ସବୁ ଯାଇଥିଲେ ଚନ୍ଦ୍ରପୃଷ୍ଠକୁ ଯାଇଥିଲେ, ଏସବୁ ଟିଭିରେ ସବୁ ଦେଖାଯାଉଥିଲା, ଏବଂ ସେହି ସମୟରେ ପ୍ରଭୁପାଦ ମହାରାଜ ଆମେରିକାରେ ଥିଲେ ବା ପାଶ୍ଚାତ୍ୟ ଜଗତରେ କେଉଁଠି ଥିଲେ, ତାଙ୍କୁ ସାମ୍ବାଦିକମାନେ ପଚାରିଲେ ଆପଣଙ୍କର କ'ଣ ମନ୍ତବ୍ୟ, ବର୍ତ୍ତମାନ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଯାଇ ପହଞ୍ଚିଗଲେଣି, ଆପଣଙ୍କର କ'ଣ ମନ୍ତବ୍ୟ। ତେଣୁ ପ୍ରଭୁପାଦ ମହାରାଜ କହିଲେ ସେମାନେ ଯାଇନାହାନ୍ତି, ସେମାନେ ଯାଇନାହାନ୍ତି, ଯାଇପାରିବେ ନାହିଁ, ସେମାନେ ଯାଇପାରିବେ ନାହିଁ। ବର୍ତ୍ତମାନ ମଧ୍ୟ ବୈଜ୍ଞାନିକମାନେ ସେ କଥା କହୁଛନ୍ତି ଯେ ପ୍ରକୃତରେ ସେମାନେ ଯାଇନଥିଲେ, ଭୁଆଁ ବନାଉଥିଲେ, ଏହା ଗୋଟେ କେଉଁ ମରୁଭୂମିରେ ଯାଇକିରି ସବୁ ସୁଟିଂ କରିକିରି କହୁଛନ୍ତି ସେମାନେ ଯାଇଥିଲେ ମରୁ ଚନ୍ଦ୍ରପୃଷ୍ଠରୁ ଯାଇଛନ୍ତି ବୋଲି। ଆମେରିକାରେ ସେ ସ୍ଥାନ ରହିଛି, ସେ କ'ଣ ସବୁ ଆଣିଥିଲେ, ପଥର ପଥର ସବୁ ଆଣିଥିଲେ, ସବୁ ଲୋକମାନେ ଆସି ଦେଖୁଛନ୍ତି ସେଇଟାକୁ। ଏଭଳି ଭାବରେ ଭୌତିକ ଜଗତ ହେଉଛି କ'ଣ ଠକିବା ମନବୃତ୍ତି ରହିଛି, ଚିଟିଂ, ବୈଜ୍ଞାନିକମାନେ ମଧ୍ୟ ଚିଟିଂ କରୁଛନ୍ତି, କିନ୍ତୁ ତାଙ୍କ ବିରୁଦ୍ଧରେ କିଛି ଆକ୍ସନ୍ ନିଆଯାଇନାହିଁ ଏପର୍ଯ୍ୟନ୍ତ ଚିଟିଂ କରିବା ପାଇଁ। ଯାହା ହଉ, ଏଇ ଯେଉଁ ରହିଛି ସବୁଠି କ'ଣ ଅଛି, କେଉଁଠି କ'ଣ ଏ ସ୍ଥାନ, ସ୍ଥାନ କହିଲେ କେଉଁଠି କ'ଣ ଅଛନ୍ତି, ବିଭିନ୍ନ ଉନ୍ନତ ଲୋକ ସବୁ ରହିଛି। ଭଗବତ ଗୀତାରେ ଭଗବାନ କହିଲେ ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ଥା, ଆପଣ ଯେଉଁ ସତ୍ୱଗୁଣରେ ରହିବେ ଉନ୍ନତ ଲୋକକୁ ଯିବେ। ମଧ୍ୟ ତିଷ୍ଠନ୍ତି ରାଜସା, ରଜଗୁଣରେ ରହିଲେ ଆପଣ ସେଇ ମନୁଷ୍ୟ ସ୍ତରରେ ରହିବେ, ଏବଂ ଅଧୋ ଗଚ୍ଛନ୍ତି ତାମସା, ତମ ଗୁଣରେ ରହିଲେ ଆପଣ ନିମ୍ନ ସ୍ତରକୁ ଯିବେ, ନିମ୍ନ ଲୋକକୁ ଯିବେ। ଏଇଭଳି ଭାବେ ଭଗବତ ଗୀତା 14 ଭଗବାନ କହୁଛନ୍ତି। ତେଣୁ ଇଏ ଯେଉଁ ରହିଛନ୍ତି ବହୁତ ଉନ୍ନତ ଲୋକ ରହିଛି, ସବୁଠାରୁ ଉନ୍ନତ ଲୋକ ଏ ଭୌତିକ ଜଗତରେ ବ୍ରହ୍ମଲୋକ, ଯେଉଁଠି ବ୍ରହ୍ମା ରହୁଛନ୍ତି। ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ବିଷୟରେ ଭଗବତ ଗୀତା 8 ଅଧ୍ୟାୟରେ ଭଗବାନ କହୁଛନ୍ତି, ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯତ୍ ବ୍ରହ୍ମଣ ବିଧୁ, ହଜାର ଦିବ୍ୟ ଯୁଗ ତାଙ୍କର, ଆମର ତାଙ୍କର ଗୋଟିଏ ଦିନ ହେଉଛି ହଜାର ଦିବ୍ୟ ଯୁଗ। ହଜାର ଦିବ୍ୟ ଯୁଗ କହିଲେ ଗୋଟିଏ ଦିବ୍ୟ ଯୁଗ କେତେ, ସତ୍ୟ ତ୍ରତ୍ୟା ଦ୍ୱାପର କଳି, ଏ ଚାରି ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ। ଆମେ ବର୍ତ୍ତମାନ ଯେଉଁ ରହିଛେ ହେଉଛି କଳିଯୁଗ, କଳିଯୁଗର 5500 ବର୍ଷ ଯାଇଛି, ଆହୁରି 4,26,500 ବର୍ଷ ରହିଛି। ଏହିଭଳି ଭାବରେ କଳିଯୁଗର ଦୁଇ ଗୁଣ ହେଉଛନ୍ତି ଦ୍ୱାପର ଯୁଗର ପରିମାଣ, କଳିଯୁଗର 3 ଗୁଣ ହେଉଛି ତ୍ରେତା ଯୁଗର ପରିମାଣ, କଳିଯୁଗର 4 ଗୁଣ ହେଉଛି ସତ୍ୟ ଯୁଗର ପରିମାଣ। ତେଣୁ ସତ୍ୟ ତ୍ରତ୍ୟା ଦ୍ୱାପର କଳି ଏ ଚାରି ଯୁଗ ମିଶିଲେ ହେବ କେତେ, 43,20,000 ବର୍ଷ, ଇଏ ହେଉଛି ଗୋଟିଏ ଦିବ୍ୟ ଯୁଗ। ଏହିଭଳି ଭାବରେ ହଜାରରେ ଗୁଣିଲେ ଯେତିକି ହେବ ସେ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ। ଏହିଭଳି ଭାବରେ ତାଙ୍କର ଦିନ ରାତି ମଧ୍ୟ ସେହିଭଳି ଭାବରେ, ତାଙ୍କର ମାସ ବର୍ଷ ଏହିଭଳି ଭାବରେ ସେ 100 ଜୀବନଯାପନ କରନ୍ତି। ଏଇଥିରୁ ଆମେ ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହେବା, ଯେତେ ଉନ୍ନତ ଲୋକକୁ ଯିବା ସେତେ ଐଶ୍ୱର୍ଯ୍ୟ ରହିଛି ସବୁ। ତେଣୁ ଏ ଭୌତିକ ଜଗତ ଏହିଭଳି ଭାବରେ ସୃଷ୍ଟି ହେଇଛି। ସ୍ଥାନ ଏହିସବୁ ଆପଣ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ପଞ୍ଚମ ସ୍କନ୍ଧରେ 26 ଅଧ୍ୟାୟ ରହିଛି, ପ୍ରଥମ ସ୍କନ୍ଧରେ 19 ଅଧ୍ୟାୟ ରହିଛି। 19 ଅଧ୍ୟାୟରେ କ'ଣ, ପ୍ରଥମେ 3 ଶ୍ଳୋକରେ ମଙ୍ଗଳାଚରଣ କରିଦେଇଛନ୍ତି ବ୍ୟାସଦେବ, ତାପରେ କେମିତି ଭାବରେ ମହାଭାରତ ଯୁଦ୍ଧରେ କେମିତି ଭାବରେ ପୌରମାନେ ମୃତ୍ୟୁବରଣ କଲେ ଏସବୁ କଥା ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ସ୍କନ୍ଧରେ 10 ଅଧ୍ୟାୟ ରହିଛି, 10 ଅଧ୍ୟାୟରେ କିଭଳି ଭାବରେ କ'ଣ କ'ଣ ସବୁ ରହିଛି ଭାଗବତମରେ ଏସବୁ ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ସ୍କନ୍ଧରେ ଏଇ ଯେଉଁ ରହିଛି କଥା କ'ଣ ନା, ଏ ଭାଗବତମ କେମିତି କୁହାଯାଇଛି, ଆରମ୍ଭ ହେଲା କେମିତି ଭାଗବତମ ନା, ଏଇ ଯେଉଁ ପାଣ୍ଡବମାନେ ଯେଉଁ ରହିଥିଲେ, ପାଣ୍ଡବ ପାଞ୍ଚ ଭାଇ ଥିଲେ, ଯୁଧିଷ୍ଠିର ମହାରାଜ, ସେ ଯେତେବେଳେ ଭଗବାନ ଚାଲିଗଲେ, ଯେତେବେଳେ ଖବର ପାଇ ଜାଣିଲେ ସେତେବେଳେ ସିଏ ମଧ୍ୟ ଚାଲିଗଲେ, ଭଗବତ ଧାମକୁ ଚାଲିଗଲେ। ତେଣୁ ତାଙ୍କର ଯିଏ ପୌତ୍ର ଥିଲେ ପରୀକ୍ଷିତ ମହାରାଜ, ଏ ପରୀକ୍ଷିତ ମହାରାଜ ସିଏ ସମଗ୍ର ପୃଥିବୀର ସମ୍ରାଟ ହୋଇଥିଲେ, ଏ ସମଗ୍ର ପୃଥିବୀର ସମ୍ରାଟ ହୋଇଥିଲେ, ଏବଂ ସିଏ କଳିକୁ ସ୍ଥାନ ଦେଲେ। ଆମେ ବହୁତ ବଡ଼ ବିଷୟ ହେଇଛି ବୋଲି ଆମେ କହୁନା, ଆମେ ସଂକ୍ଷେପରେ କହିବାକୁ ଚାହୁଁଛୁ, କିନ୍ତୁ ଯାହା ବି ପ୍ରସଙ୍ଗକ୍ରମେ ଆସିଯାଉଛି। ତେଣୁ କଳିକୁ ସେ ସ୍ଥାନ ଦେଲେ, ଆପଣମାନେ ଜାଣିବା କଥା, ଏଇଟା ନିହାତି ଅନ୍ତତଃ ଜାଣିବା କଥା, କଳିକୁ ଯେଉଁ ସ୍ଥାନ ଦେଲେ ବର୍ତ୍ତମାନ କଳିଯୁଗ ଚାଲିଛି, କଳିକୁ ସ୍ଥାନ ଦେଲେ କିଭଳି ସ୍ଥାନ ଦେଲେ ନା ଚାରୋଟି ସ୍ଥାନ ଦେଲେ କ'ଣ କ'ଣ ଚାରିଟା କିନ୍ତୁ ସୁନାଟା ସେ ସୁନାରେ ଚାରିରେ ସୁନା ନଥିଲା ସେ ପଞ୍ଚମ ସ୍ଥାନ ସେଇଟା ପଞ୍ଚମ ସ୍ଥାନ ଭାଗବତ ପ୍ରଥମ ସ୍କନ୍ଦ ସତର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପରୀକ୍ଷିତ ମହାରାଜ ଯେତେବେଳେ ତାଙ୍କର ଦେଖୁଛନ୍ତି କିଭଳି ଶାସନ ଚାଲିଛି, ସମଗ୍ର ପୃଥିବୀର ଶାସନ କରୁଥିଲେ, ଦେଖିଲେ ଜଣେ ବ୍ୟକ୍ତି ଗୋଟେ ଗାଭୀକୁ ଗୋ ମୁଥୁନ ଗାଭୀ ଏବଂ ବୃଷଭଙ୍କୁ ପ୍ରହାର କରୁଛି, ତେଣୁ ଯେତେବେଳେ ଦେଖିଲେ ସେ ସାଙ୍ଗେ ସାଙ୍ଗେ ଉଦ୍ୟଧରେ ତାକୁ ହତ୍ୟା କରିବା ପାଇଁ ସେଠାରେ କିଏ ତୁ ମୋ ରାଜ୍ୟରେ ଏଭଳି ଭାବରେ ଗାଭୀ ବର୍ତ୍ତମାନ ଦେଖନ୍ତୁ ଗାଭୀମାନଙ୍କୁ ଗୋମାନଙ୍କୁ ମାନେ ଗୋ ହତ୍ୟା କିଭଳି କରାଯାଉଛି, ତାହାର ଫଳ ଆମକୁ ଭୋଗିବାକୁ ପଡ଼ୁଛି। ବିଭିନ୍ନ ଯୁଦ୍ଧ ସବୁ ହିଂସା ସବୁ ହେଉଛି, ତାହାର ଫଳ ହେଉଛି ସେଇଟା, ପରିଣାମ ହେଉଛି ସେଇଟା। ତେଣୁ ଏହିଭଳି ଭାବରେ ଯେତେବେଳେ ତାଙ୍କୁ ଦଣ୍ଡ ଦେବା ପାଇଁ ଚାହିଁଲେ ସେତେବେଳେ ସେ ଶରଣ ନେଲେ, କହିଲେ ମୁଁ ହେଉଛି କଳିଯୁଗ, କଳିଯୁଗ ମୋତେ ସ୍ଥାନ ଦିଅନ୍ତୁ, ମୁଁ କେଉଁଠି ରହିବି। ତେଣୁ ତାଙ୍କୁ ସ୍ଥାନ ଦେଲେ, ଆପଣ ଯାହା କହିଲେ କ'ଣ ସେଇଟା ତିନୋଟି କଥା କହିଲେ, ଆଉ ଗୋଟେ କଥା କହିନାହାନ୍ତି, ସେଇଟା ଶ୍ଳୋକଟି ଆପଣ ଜାଣନ୍ତୁ, ସେ ଭାଗବତ ପ୍ରଥମ ସ୍କନ୍ଧ ସତର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅଭ୍ୟର୍ଥିତ ତଥା ତସ୍ମୈ ସ୍ଥାନାନି କଳେ ଦଦୌ ଦିୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ତତ୍ର୍ବିଧା। ଇଏ ହେଉଛି ଅଧର୍ମର ସ୍ଥାନ। ଆମେ କହିଥିଲୁ ସତ୍ୟଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା। ଧର୍ମର ଚାରିପାଦ କ'ଣ ନା ତପ ଶୌଚ ଦୟା ସତ୍ୟ, ଇଏ ହେଉଛି ଧର୍ମର ଚାରିପାଦ। ଏବଂ ଅଧର୍ମର ମଧ୍ୟ ସେହିଭଳି ଭାବରେ ଚାରିପାଦ ରହିଛି, ସେଇଟା କ'ଣ ନା ଦିୟୁତଂ ପାନଂ ସ୍ତ୍ରିୟଂ ସୁନା, ଦିୟୁତ କ୍ରୀଡ଼ା, ପାନଂ କହିଲେ ନିଶାଦ୍ରବ୍ୟ ସେବନ, ସ୍ତ୍ରିୟଂ କହିଲେ ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ସୁନା କହିଲେ ଜୀବ ହତ୍ୟା। ଦିୟୁତଂ ପାନଂ ସ୍ତ୍ରିୟଂ ସୁନା, ଏଇ ଚାରୋଟି ସ୍ଥାନ ଦେଲେ। କିନ୍ତୁ ସେ ସମୟରେ ପରୀକ୍ଷିତ ମହାରାଜ ଏଭଳି ଭାବରେ ଧର୍ମ ନୀତି ଅନୁସାରେ ଶାସନ କରୁଥିଲେ, କୌଣସି ଅଧର୍ମ ନଥିଲା, ଆଉ କେଉଁଠି ସେ ରହିବ, କଳି କେଉଁଠି ରହିବ, ତେଣୁ ସେ ଆଉ ଗୋଟେ ସ୍ଥାନ ମାଗିଲା, ତେଣୁ ସେଇଟାକୁ ସେ ପଞ୍ଚମ ସ୍ଥାନ, ଏଇଟା ହେଉଛି ସୁବର୍ଣ୍ଣକୁ ପ୍ରଦାନ କଲେ, ପଞ୍ଚମ ସ୍ଥାନ ହେଉଛି ଏଇଟା ସୁବର୍ଣ୍ଣ। ତେଣୁ ସୁବର୍ଣ୍ଣ ତ ସବୁଠି ରହିଛି, ତେଣୁ ସେ ରହିଲା, କଳି ରହିକି ତା'ର ସ୍ଥାନ ବିସ୍ତାର କଲା। ଏଇ ପ୍ରଥମ ସ୍କନ୍ଧ ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି, ସତର ଅଧ୍ୟାୟରେ କଥାଟି ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ସ୍ଥାନ ଦେଇକରି ଯେତେବେଳେ ସେ ଶିକାର କରୁଛନ୍ତି, ସେ ସମୟରେ ଦେଖିଲେ ତାଙ୍କୁ ତୃଷା ହେଲା, ତୃଷା ହେଲା ଯେତେବେଳେ ସେ ଦେଖିଲେ ସେ ଜଙ୍ଗଲ ଭିତରେ ଗୋଟେ ଆଶ୍ରମ ରହିଛି, ଋଷିଙ୍କର ଆଶ୍ରମ, ସେଠି ଯାଇକରି କି ଜଳ ଭିକ୍ଷା କଲେ, ଜଳଙ୍ଗ ଦେହି। ସେ ଋଷିଙ୍କର ଆଶ୍ରମ ନା, ସେ ଋଷିଙ୍କର ନାମ ହେଉଛି ଶ୍ରମିକ ଋଷି, ଶ୍ରମିକ ଋଷି। କିନ୍ତୁ ସେ ସେହି ସମୟରେ ଭଗବାନ ଧ୍ୟାନରେ ମଗ୍ନ ଥିଲେ, ତେଣୁ ରାଜା ଆସିବାରୁ ସେ ଜାଣିପାରିଲେ ନାହିଁ, ସେ ମାଗିଲେ ମଧ୍ୟ ଜଳ ଦେଇବି କହିଲେ ମଧ୍ୟ ସେ ଶୁଣିପାରିଲେ ନାହିଁ। କିନ୍ତୁ ରାଜାଙ୍କର ପରୀକ୍ଷିତ ମହାରାଜଙ୍କର ତାଙ୍କ ସେ ସମୟରେ ତାଙ୍କ ବୟସ ହୋଇଥିଲା 65 ବର୍ଷ, ପରୀକ୍ଷିତ ମହାରାଜଙ୍କର ବୟସ ଯୁବକ ଅବସ୍ଥା 65 ବର୍ଷ, କିନ୍ତୁ ତାଙ୍କର ଜୀବନରେ କେବେ ହେଲେ ସେ ସାଧୁମାନଙ୍କ ଉପରେ କ୍ରୋଧ ପ୍ରକାଶ କରିନଥିଲେ, କିନ୍ତୁ ପ୍ରଥମ ଥର ପାଇଁ ଯିଏ ସାଧୁମାନ ସେ ତାଙ୍କ ଉପରେ ତାଙ୍କ କ୍ରୋଧ ଆସିଲା କି ଭଗବାନଙ୍କ ବ୍ୟବସ୍ଥା। ଏଇ ମାଧ୍ୟମରେ ଆମ ପାଖରେ ଭାଗବତ ଆସି ପହଞ୍ଚୁଛନ୍ତି, ଏଇ ମାଧ୍ୟମରେ। ତେଣୁ ସେ କ'ଣ କଲେ ନା ଫେରି ଯାଉଥିଲେ, କ୍ରୋଧ ଆସିଥିଲା, ଭଗବତ ଗୀତାରେ ଭଗବାନ କହୁଛନ୍ତି କ'ଣ ସଂଗା ସଞ୍ଜାତ କାମ କାମ କ୍ରୋଧ ବିଜାତ କ୍ରୋଧା ଭଗବତୀ ସମ୍ଭବ, ଏଭଳି ଭାବରେ ମୋହ ହେଇଯିବ ଏସବୁ କଥା ରହିଛି। ତେଣୁ ସେ କ'ଣ କଲେ ନା ଗୋଟେ ସର୍ପକୁ ନେଇକରି ତାଙ୍କ ବେକରେ ପକାଇଦେଲେ, ତାଙ୍କ ଗଳାରେ ପକାଇଦେଲେ, ପକାଇଦେଇ ଚାଲିଗଲେ ମୃତ ସର୍ପକୁ। ଏହି କଥାଟି ଶୁଣିଲେ ତାଙ୍କର 5 ବର୍ଷର ବାଳକ ଥିଲେ ପୁତ୍ର, ତାଙ୍କ ନାଁ ହେଉଛି ଶ୍ରୀଙ୍ଗୀ, ଶ୍ରୀଙ୍ଗୀ, ସେ ନଦୀରେ ସ୍ନାନ କରୁଥିଲେ, ଯେତେବେଳେ ଶୁଣିଲେ ସେ ତାଙ୍କୁ ଅଭିଶାପ ଦେଲେ, କହିଲେ ତୁମେ ରାଜା, ତୁମେ ଏଭଳି ଭାବରେ କୁଡ଼ାଙ୍ଗା, ତୁମର 7 ଦିନରେ ତୁମକୁ ଦକ୍ଷ ଦଂଶନ କରୁ, ଏଇଭଳି ଭାବରେ ମୋର ପିତାଙ୍କ ଗଳାରେ ତୁମେ ସର୍ପ ପକାଇଛ, ତୁମକୁ ସର୍ପ ଦଂଶନ କରୁ, ଏଇଭଳି ଭାବରେ ଅଭିଶାପ ଦେଲେ 7 ଦିନ। ଆର ଭାଗବତରେ ଖାଲି ଯେଉଁ କଥା ସବୁ ରହିଛି ତାହାର ମଧ୍ୟ ବିଭିନ୍ନ ପ୍ରକାର ଶିକ୍ଷା ରହିଛି, ଅନେକ ପ୍ରକାର ଶିକ୍ଷା ରହିଛି। ଏଇ 7 ଦିନ କାହିଁକି କହିଲେ, छः दिन कहले ना कि आठ दिन कहले ना कारण कौन भगवान व्यवस्था भगवान व्यवस्था ये बुझा कौन सात दिन किए कही पारे कौन पे सात दिन कहले अनुमान करी गेस माइनस मार्किंग नहीं नेगेटिव मार्किंग नहीं ये कही पारे ଏଇଟା ଆମ ପାଇଁ ମୋତେ ପ୍ରଯୁଜ୍ୟ ଆମ ପାଇଁ ମୋତେ ପ୍ରଯୁଜ୍ୟ କାରଣ ସପ୍ତାହଟେ ହେଉଛି ସାତ ଦିନ ନା ଆଜି ହେଲା ରବିବାର ରବିବାର ଶନିବାର ଗୋଟେ ସପ୍ତାହ ପୂର୍ଣ୍ଣ ହେଇଗଲା ପୁଣି ରବିବାର ଆସିବ ଯିଏ ମୃତ୍ୟୁବରଣ କରୁଛନ୍ତି ଏଇ ସାତ ଦିନ ଭିତରେ ମୃତ୍ୟୁବରଣ କରୁଛନ୍ତି ଏଇ ସାତଟି ଦିନ ଯେଉଁ ରହିଛି ସାତ ଦିନ କେଉଁ ଦିନ ମୃତ୍ୟୁବରଣ କରୁଛନ୍ତି ଆମେ ମଧ୍ୟ ସେଇଭଳି ଭାବରେ ମୃତ୍ୟୁବରଣ କରିବା ତେଣୁ ଆମେ ମଧ୍ୟ ପ୍ରସ୍ତୁତ ହେବା ପରିକିତ ମହାରାଜଙ୍କୁ ଯେଉଁଭଳି ଭାବରେ ଅଭିଶାପ ମିଳିଥିଲା ସେଇଭଳି ଭାବରେ ଆମେ ଯଦି ଅଭିଶାପ ମିଳିନାହିଁ କିନ୍ତୁ ଆମେ ନ୍ୟାଚୁରାଲି ଜଣେ ମୃତ୍ୟୁବରଣ କରିବ ଏ ସାତ ଦିନରୁ ଗୋଟେ ଦିନରେ ମୃତ୍ୟୁବରଣ କରିବ ତେଣୁ ଏଇ କଥାଟି ଯେତେବେଳେ ଜାଣିଲେ ଶ୍ରମିକ ଋଷି ଜାଣିଲେ ସେତେବେଳେ ସେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲେ କହିଲେ ପ୍ରଭୁ ମୋର ଏ ଅଜ୍ଞାନ ପୁତ୍ର ଜାଣିପାରି ନାହିଁ ଅଭିଶାପ ଦେଇଦେଲା ତାକୁ କ୍ଷମା କରନ୍ତୁ କିନ୍ତୁ ସେ ସମୟରେ ବ୍ରାହ୍ମଣମାନଙ୍କର ଏଭଳି ତେଜ ଥିଲା ଏଭଳି ଶକ୍ତି ଥିଲା ସେ ଅଭିଶାପକୁ ଇଏ କି କରିହେଲା ନାହିଁ ଏଇଠି ଭଗବାନ ବ୍ୟବସ୍ଥା ହେଇଛି କିନ୍ତୁ ସେଇଦିନଠାରୁ ପ୍ରଭୁପାଦ ମହାରାଜ କ'ଣ ସେଇଦିନଠାରୁ ବ୍ରାହ୍ମଣମାନଙ୍କର ଶକ୍ତି ହ୍ରାସ ପାଇଲା ବ୍ରାହ୍ମଣମାନଙ୍କର ଶକ୍ତି ରହିଲା ନାହିଁ ଶକ୍ତିର ଅପଚୟ ହେଇଗଲା ସେଇଟା ତେଣୁ ସେ ଖବର ଦେଲେ ପରୀକ୍ଷିତ ମହାରାଜଙ୍କୁ ଖବର ପରୀକ୍ଷିତ ମହାରାଜ ଯଦିଓ ସେ ଋଷିଙ୍କର ଗଳାରେ ସର୍ପଟିକୁ ବେଷ୍ଟନ କରି ଆସୁଥିଲେ କିନ୍ତୁ ମନରେ ଅନୁତାପ କରୁଥିଲେ ମୁଁ ଏଭଳି କଲି ମୋର ଏଭଳି ଭାବରେ ହଉ ମୋର ବଂଶ ନଷ୍ଟ ହେଇଯାଉ ଏଭଳି ଭାବରେ ସେ ଚିନ୍ତା କରି କରିକି ଯାଉଛନ୍ତି କିନ୍ତୁ ଯେତେବେଳେ ସେ ଶୁଣିଲେ ଏ ଖବରଟି ପାଇଲେ ଯେ ଆପଣଙ୍କର ଆଉ ସାତ ଦିନ ଆୟୁଷ ଅଛି ଆପଣ ପ୍ରସ୍ତୁତ ହୁଅନ୍ତୁ ତେଣୁ ଆମେ ମଧ୍ୟ ପ୍ରସ୍ତୁତ ହେବା ଆମେ ମଧ୍ୟ ପ୍ରସ୍ତୁତ ହେବା ଏ ଯେତେବେଳେ ସମଗ୍ର ପୃଥିବୀର ସମ୍ରାଟ ଥିଲେ ତାଙ୍କୁ ଯେତେବେଳେ ଏ ଖବରଟି ମିଳିଲା ସେତେବେଳେ ତାଙ୍କର କ'ଣ ଭାବ ଆସିଲା ଆପଣ ଚିନ୍ତା କରିପାରିବେ କ'ଣ ସେ ଚିନ୍ତା କଲେ ଆମେ ଯେମିତି ବର୍ତ୍ତମାନ କରୋନା ପାଇଁ ଚିନ୍ତାଗ୍ରସ୍ତ ହେଇଯାଉଛେ ଚିନ୍ତାଗ୍ରସ୍ତ ହେଇଯାଉଛେ ଭୟଙ୍କର ବିଭିଷିକାର ଏଇସବୁ କିନ୍ତୁ ପରୀକ୍ଷିତ ମହାରାଜ ଆନନ୍ଦ ପ୍ରାପ୍ତ ହେଲେ କହିଲେ ସ ସାଧୁ ମେନେ ସେ ବହୁତ ଖୁସି ହେଇଗଲେ କାହିଁକି ନା ଆମେ କିଏ ଜାଣିନେ ଆମର କେତେ କେତେ ଦିନ ଆୟୁଷ ଅଛି ଭାଗବତମ ଯେଉଁ ଆରମ୍ଭରେ ଏ କଥା ସେଇଟା ପରେ କହିବା ଏଇଭଳି ଭାବରେ ଯେତେବେଳେ ଜାଣିଲେ ସେତେବେଳେ ସେ ସମଗ୍ର ପୃଥିବୀକୁ ତ୍ୟାଗ କରିଦେଲେ ପୃଥିବୀର ସମ୍ରାଟ ଯେଉଁ ଥିଲେ ତାଙ୍କ ପୁତ୍ରକୁ ଦେଇଦେଲେ ତାଙ୍କର ଚାରି ପୁତ୍ର ଥିଲେ ଜ୍ୟେଷ୍ଠ ପୁତ୍ର ସବୁ ଜନ୍ମେଜୟ ଜନ୍ମେଜୟକୁ ଦେଇକରି ସେ ପଳେଇ ଆସିଲେ ଗଙ୍ଗା ନଦୀ ତଟକୁ ଆସିଗଲେ ପରୀକ୍ଷିତ ମହାରାଜଙ୍କର ଜନ୍ମ ବିଷୟରେ ଭାଗବତ ପ୍ରଥମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ତାଙ୍କର ସବୁ ଭବିଷ୍ୟତବାଣୀ ଦିଆଯାଇଥିଲା ଏ କ'ଣ କରିବେ ସେଇଥିରୁ କୁହାଯାଇଥିଲା ଇଏ ବ୍ରହ୍ମ ସାହାବରେ ମୃତ୍ୟୁବରଣ କରିବେ ଏବଂ ମୃତ୍ୟୁବରଣ ସମୟରେ ଭାଗବତ ଶ୍ରବଣ କରିବେ ଏ କଥା କୁହାଯାଇଥିଲା ଯୁଧିଷ୍ଠିର ମହାରାଜ ଶୁଣିଥିଲେ ଏଇଟା ଅନ୍ୟମାନେ ଅନ୍ୟ ମନୁଷ୍ୟମାନେ ଏଇଟା ଜାଣିଥିଲେ ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଆସି ଗଙ୍ଗା ନଦୀ ତଟରେ ବସିଗଲେ ସେ ବ୍ରତ ଗୋଟେ ଗ୍ରହଣ କଲେ କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ କରିବେ ନାହିଁ ଏଇ ବ୍ରତ ନେଇକରି ଆସି ବସିଗଲେ ଏବଂ ସେହି ସମୟରେ ବିଶ୍ୱର ବିଶ୍ୱ କହିଲେ ଏଇ ଯେଉଁ ଉନ୍ନତ ଲୋକ ସବୁ ରହିଛି ଏ ବିଶ୍ୱରୁ ସବୁ ମୁନି ଋଷିମାନେ ଆସି ପହଞ୍ଚିଗଲେ 60,000 ମୁନି ଋଷି ବ୍ରହ୍ମର୍ଷି ରାଜର୍ଷି ଦେବର୍ଷି ଇତ୍ୟାଦି 60,000 ତାଙ୍କ ବିଷୟରେ ଭାଗବତ ପତ୍ର ସ୍କନ୍ଧ ବର୍ଣ୍ଣନା କରାଯାଇଛି କେଉଁ କେଉଁ ଋଷିମାନେ ଆସିଥିଲେ ଏସବୁ ଆସିଥିଲେ ଆସି ପହଞ୍ଚିଗଲେ ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ କହିଲେ ମୋର କ'ଣ କର୍ତ୍ତବ୍ୟ ଏଇ ଦୁଇଟି ପ୍ରଶ୍ନ ସେ ପଚାରିଲେ ସେମାନେ ଚିନ୍ତା କରୁଛନ୍ତି କ'ଣ କରିବା କଥା ସେ କ'ଣ କର୍ତ୍ତବ୍ୟ ଅନେକ କଥା ରହିଛି ଆପବର୍ଗ୍ୟ ବୋଲି କୁହାଯାଏ ଏଇଟାକୁ ଆପବର୍ଗ୍ୟ ଆମେ ଯେଉଁ ଭୌତିକ ଜଗତରେ ରହୁଛେ ଏଇଟା ହେଉଛି ପବର୍ଗ ପବର୍ଗ କହିଲେ ପ ଫ ବ ଭ ମ ଏ ପାଞ୍ଚଟି ଅକ୍ଷରକୁ ପବର୍ଗ ବୋଲି କୁହାଯାଉଛି ଏଠି ସମସ୍ତେ ପରିଶ୍ରମ କରୁଛନ୍ତି ପରିଶ୍ରମ କଲେ ପାଟିରୁ ଫେଣ ବାହାରୁଛି ଏବଂ ଏତେ ଯାହା କରିକି ମଧ୍ୟ ସେ ସକ୍ସେସ୍ ପାଇପାରୁନାହାନ୍ତି ବ୍ୟର୍ଥ ହେଉ ସବୁକିଛି ଏବଂ ଭରେ ଭୟ ଏବଂ ମରେ ମୃତ୍ୟୁ ଇଏ ହେଉଛି ପବର୍ଗ କିନ୍ତୁ ଏ ପବର୍ଗ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ରହିଛି ତେଣୁ ସେ ମୁନି ଋଷିମାନେ ଚିନ୍ତା କଲେ କ'ଣ କରିବା ଏଭଳି ତାଙ୍କ ଭିତରେ ଆଲୋଚନା କରୁଛନ୍ତି ସେହି ସମୟରେ ସୁଖଦେବ ଗୋସ୍ୱାମୀ ସେ ପହଞ୍ଚିଗଲେ ସେ ଦେଖାଯାଉଛନ୍ତି 16 ବର୍ଷର କିଶୋର ବୟସ ଭଳି ରହିଛି ତାଙ୍କୁ ଅଧିକ ବୟସ ରହିଛି କିନ୍ତୁ 16 ବର୍ଷ ପରେ ଦେଖାଯାଉଛନ୍ତି ଭଗବାନ ଭଳି ରୂପ ରହିଛି, ଉଲଗ୍ନ ଉଲଗ୍ନ ଶରୀର କୌଣସି ଏବେ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ତାଙ୍କ ପଛରେ ଧାଉଁଛନ୍ତି, ମାନେ ତାଙ୍କ ପଛରେ ଯାଉଛନ୍ତି, ଭାବୁଛନ୍ତି ପାଗଳ ବ୍ୟକ୍ତି ଶ୍ରୀ ଶ୍ରୀ ସୀତାରାମ ରକମ ହନୁମାନ ଯେଉଁ କି ପାଗଳ ବ୍ୟକ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସି ସେଠି ପହଞ୍ଚିଗଲେ, ସେଠି ସବୁ ମୁନିଋଷିମାନେ ସବୁ ସେଠି ଦଣ୍ଡାୟମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ ଗୋଟେ ବ୍ୟାସ ଆସନ ଦେଇକରି ତାଙ୍କୁ ପ୍ରଶ୍ନ ପଚାରିଲେ। ପ୍ରଥମ ସ୍କନ୍ଦ ଅନ୍ତିମ ଅଧ୍ୟାୟ ହେଉଛି, 19 ଅଧ୍ୟାୟ ରହିଛି, ଅନ୍ତିମ ଅଧ୍ୟାୟରେ ଏଇ 2 ଶ୍ଳୋକରେ ସେ ପ୍ରଶ୍ନ ପଚାରିଛନ୍ତି। ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଭାଗବତଙ୍କ ଉତ୍ତର ଏଇଠି ଦିଆଯାଇଛି, ଏଇ 2 ଶ୍ଳୋକ କ'ଣ କ'ଣ ସେ କହୁଛନ୍ତି, ଅଥ ପୁଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷ ଯତ୍ କାର୍ଯ୍ୟ ମ୍ରିୟମାଣ ସର୍ବଥା ଯତ୍ ଶ୍ରୋତବ୍ୟମ ଅଥ ଜାପ୍ୟମ ଯତ୍ କର୍ତ୍ତବ୍ୟମ ନୁଭି ପ୍ରଭୁ ସ୍ମର୍ତ୍ତବ୍ୟମ ଭଜନୀୟମ ବା ବୃହି ଯତ୍ ବା ବିପର୍ଯ୍ୟୟ। ଏଇ 2 ପ୍ରଶ୍ନ ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇ ସମସ୍ତେ ଆମର ଏହିସବୁ ପ୍ରଶ୍ନ ପଚାରିବା କଥା। ପରୀକ୍ଷିତ ମହାରାଜ ଆମମାନଙ୍କ ପାଇଁ ଏହି ପ୍ରଶ୍ନଟି ପଚାରିଛନ୍ତି, ପୁଚ୍ଛାମି ସଂସିଦ୍ଧିମ୍, ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ମନୁଷ୍ୟ ଜନ୍ମର ସିଦ୍ଧି କେଉଁଟା, ସମ୍ୟକ ସିଦ୍ଧି ଶ୍ରେଷ୍ଠ ସିଦ୍ଧି କେଉଁଟା, ପୁଚ୍ଛାମି ସଂସିଦ୍ଧି ଯୋଗିନା ପରମ ଗୁରୁ। ଦେଖିଲେ ପରୀକ୍ଷିତ ମହାରାଜ ସବୁ ଯୋଗୀମାନେ ସେଠି ଠିଆ ହେଇକି ତାଙ୍କୁ ସମ୍ମାନ ଦେଲେ, ତେଣୁ ଯୋଗୀମାନଙ୍କ ପରମ ଗୁରୁ, ହଁ ଯୋଗିନା ପରମ ଗୁରୁ ପୁରୁଷ ଯତ୍ କାର୍ଯ୍ୟ, ଆମର କ'ଣ କାର୍ଯ୍ୟ, ପୁରୁଷ ଯତ୍ କାର୍ଯ୍ୟ ମ୍ରିୟମାଣ ସର୍ବଥା, ବିଶେଷ ଭାବରେ ଯେଉଁମାନେ ମୃତ୍ୟୁବରଣ କରିବେ, ଯତ୍ ସ୍ୱତଭ୍ୟମ କ'ଣ ସେମାନେ ଶୁଣିବେ, ଅଥୋ ଜାପ୍ୟମ ବା କ'ଣ ଜପ କରିବେ, ଯତ୍ କର୍ତ୍ତବ୍ୟମ ନୃଭି ପ୍ରଭୁ କ'ଣ କର୍ତ୍ତବ୍ୟ ତାଙ୍କର, ସ୍ମର୍ତ୍ତବ୍ୟମ ଭଜନୀୟମ ବା କ'ଣ ସେମାନେ ସ୍ମରଣ କରିବେ ଏବଂ କାହାର ଭଜନ କରିବେ, ଏବଂ ବୃହି ଯତ୍ ବା ବିପର୍ଯ୍ୟୟମ ଗୋଟେ କେଉଁଟା କରିବା କଥା ନୁହଁ ସେଇଟା ମୋତେ କୁହନ୍ତୁ। ଏଇ 2 ପ୍ରଶ୍ନ ବହୁତ ଗୁରୁତ୍ୱପୂର୍ଣ୍ଣ, ଭାଗବତ ପ୍ରଥମ ସ୍କନ୍ଦ 19 ଅଧ୍ୟାୟରେ ଏହି 2 ଶ୍ଳୋକ ରହିଛି, ଅନ୍ତିମରେ ଏଇ କଥାଟି କୁହାଯାଇଛି। ତେଣୁ ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଆମକୁ ଭାଗବତଙ୍କୁ କହୁଛନ୍ତି, ପରୀକ୍ଷିତ ମହାରାଜଙ୍କ ମାଧ୍ୟମରେ ଆମେ ସବୁ ପ୍ରାପ୍ତ ହେଉଛେ। ଭଗବାନ ଚାହିଁଥିଲେ ସେ ଅଭିଶାପକୁ କ୍ଷଣନ କରିଦେଇପାରିଥାନ୍ତେ, କିନ୍ତୁ ଭଗବାନ ବ୍ୟବସ୍ଥାରେ ଏଇଟା ହେଇଛି। ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ ଭାଗବତଙ୍କୁ କହିବେ, ଆଜି ସାରା ପୃଥିବୀରେ ଯେତେ ଇସ୍କନ କେନ୍ଦ୍ର ରହିଛି ପ୍ରଭୁପାଦ ମହାରାଜ ବ୍ୟବସ୍ଥାରେ ସବୁଦିନ 8:30 ଆମର ଭାଗବତଙ୍କୁ କୁହାଯାଉଛି, ଏବଂ ଆମର ଇସ୍କନ ବୁର୍ଲା କେନ୍ଦ୍ରରେ ମଧ୍ୟ ସବୁଦିନ 8:30 ଏ ଭାଗବତଙ୍କୁ କୁହାଯାଉଛି, ଏବଂ ଆମର ଇସ୍କନ ବୁର୍ଲା ଫେସବୁକ୍ରେ ସେଇଟା ମଧ୍ୟ ଲାଇଭରେ ଟେଲିକାଷ୍ଟ କରାଯାଉଛି, ଆପଣ ଦେଖିପାରିବେ। ଆଉ ଯଦି ଆପଣ ଫ୍ରି ଅଛନ୍ତି ଅନ୍ୟ କାର୍ଯ୍ୟରେ ଥିଲେ ମଧ୍ୟ ସେଇଟା ଶୁଣିପାରିବେ, ଘରେ ବସିକିରି ମଧ୍ୟ ଏସବୁ ବୈଜ୍ଞାନିକମାନଙ୍କର ଟେକ୍ନୋଲୋଜିରେ ଏସବୁ ସୁବିଧା ଆମେ ପ୍ରାପ୍ତ ହେଇଛେ, ଏବଂ ଆମର ମଧ୍ୟ ଇସ୍କନ ବୁର୍ଲା ୟୁଟ୍ୟୁବରେ ମଧ୍ୟ ଏସବୁ ଲେକ୍ଚର ସବୁ ରହିଛି, ଆପଣମାନେ ଶୁଣିପାରିବେ, ତାକୁ ସବସ୍କ୍ରାଇବ୍ କରିପାରିବେ। ଅଧିକ ସବସ୍କ୍ରାଇବର ହେଲେ ଆମେ ଫେସବୁକ୍ କ'ଣ ୟୁଟ୍ୟୁବରେ ଲାଇଭ୍ ଆମେ କରିପାରିବା, ଟେଲିକାଷ୍ଟ କରିପାରିବା। ତେଣୁ ଇଏ ଯେଉଁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନରେ ଏଭଳି ଭାବରେ ଅଭିଭୂତ ହୋଇଗଲେ, ସେ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଦେଲେ, ଆଉ କୌଣସି ମଙ୍ଗଳାଚରଣ କରିନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଯେଉଁ ଉତ୍ତର ଦେଉଛନ୍ତି, ସେ କହୁଛନ୍ତି ମନ ଦୁଃଖରେ କହୁଛନ୍ତି ଏଇଟା, କାରଣ ପୃଥିବୀରେ ଆମେ ଦେଖିବା ଯେତେ ବର୍ତ୍ତମାନ ସମୟରେ ଯେତେ ଅଛନ୍ତି 800 କୋଟି ପାଖାପାଖି ଲୋକ ହୋଇଗଲେଣି ନା, 800 କୋଟି ପାଖାପାଖି ହୋଇଗଲେଣି ଲୋକ। ତେଣୁ ଏମାନଙ୍କ ଭିତରେ ଅଧିକାଂଶ କ'ଣ କରୁଛନ୍ତି ନା, ଯାହା ଆମର କରିବା କଥା ନୁହଁ ତାହା ହିଁ କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ସେଇଟା ଆରମ୍ଭ କଲେ ଏଇଭଳି ଭାବରେ, ଭାଗବତ ଆରମ୍ଭ କରୁଛନ୍ତି ଏଇଭଳି ଭାବରେ, ସେ କହୁଛନ୍ତି ଶ୍ରୋତପାଧୁନି ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ର ସହ ଅପଶ୍ୟତାତ୍ମ ତତ୍ତ୍ୱ ଗୃହସ୍ଥ ଗୃହମେ ଦିନା, ଆମେ ଯେଉଁ ଗୃହରେ ରହୁଛେ ଏ ଗୃହସ୍ଥ ଗୋଟେ ଆଶ୍ରମ, କିନ୍ତୁ ଲୋକମାନେ ସେ ଆଶ୍ରମ ଧର୍ମକୁ ପାଳନ କରୁନାହାନ୍ତି, ଗୃହମେଧୀ କରୁନାହାନ୍ତି, ସେମାନେ ଯେଉଁଟା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ଶ୍ରୋତବ୍ୟାଧୁନି ରାଜେନ୍ଦ୍ର ନୃଣାଂଶନ୍ତି ସହସ୍ର ସହ, ହଜାର ହଜାର କଥା ଶୁଣୁଛନ୍ତି। ଆପଣମାନେ ଏଇ କୃଷ୍ଣ ଚେତନା ଗ୍ରହଣ କରିବା ପୂର୍ବରୁ ଆପଣ ଚିନ୍ତା କରନ୍ତୁ ଆପଣ କ'ଣ ଶୁଣୁଥିଲେ, କିନ୍ତୁ ଏ କୃଷ୍ଣ ଚେତନା ଗ୍ରହଣ କଲା ପରେ ଆମର ଯେଉଁ ଶ୍ରୋତ ବିଷୟ ରହିଛି, ଶୁଣିବାର ବିଷୟ ରହିଛି, ବଦଳିଯିବ। ହଜାର ହଜାର ଲୋକ ହଜାର ହଜାର କଥା ଶୁଣୁଛନ୍ତି, କିନ୍ତୁ ଆତ୍ମତତ୍ତ୍ୱ ବିଷୟରେ ଶୁଣୁନାହାନ୍ତି, ଏଇଟା ହେଉଛି ବହୁତ ଦୁଃଖର କଥା। ତେଣୁ ବହୁତ ମନ ଦୁଃଖରେ ସୁଖଦେବ ଗୋସ୍ୱାମୀ ଏଇଟା କହୁଛନ୍ତି। ତେଣୁ ଆମେ ଖାଲି ଗୋଟିଏ ଉତ୍ତର ଦେବା, ଗୋଟିଏ ପ୍ରଶ୍ନରେ ଗୋଟିଏ ଶ୍ଳୋକରେ ସେ ତାଙ୍କୁ ଉତ୍ତର ଦେଇଦେଇଛନ୍ତି, କ'ଣ ଆମେ କରିବା କଥା? ଏସବୁଟି ବହୁତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଆମେ କହୁଛେ ଏ ଦ୍ୱିତୀୟ ସ୍କନ୍ଧରେ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଏଇଟା କହୁଛନ୍ତି। କିନ୍ତୁ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ସଦାଭୟମ। ଯେଉଁମାନେ ମୃତ୍ୟୁକୁ ପାହାର ହେବା ପାଇଁ ଚାହୁଁଛନ୍ତି, ଯେଉଁମାନେ ଅଭୟ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ତାଙ୍କର ଏତିକି କରିବା କଥା। ଏ ଭାରତ ମାସରେ ସେ ଆସୁଛନ୍ତି ପରୀକ୍ଷିତ ମହାରାଜ, ଭଗବାନ ହରି, ଯିଏକି ସର୍ବାତ୍ମା, ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି ଆତ୍ମା ସର୍ବାତ୍ମା, ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ ଈଶ୍ୱର, ଏବଂ ସିଏ ହେଉଛନ୍ତି ହରି, ସିଏ ସମସ୍ତଙ୍କ ମନକୁ ହରଣ କରନ୍ତି। ତାଙ୍କ ବିଷୟରେ ଶୁଣିବା କଥା, କୀର୍ତ୍ତନ କରିବା କଥା ଏବଂ ସ୍ମରଣ କରିବା କଥା। ଏ ଭକ୍ତିର 9ଟି ଅଙ୍ଗ ଯେଉଁ ରହିଛି, ତା ଦେହରେ 3ଟି ମୁଖ୍ୟ ଅଙ୍ଗ ହେଉଛି ଏଇଟା। ଏ ଶ୍ରବଣ, ଆପଣମାନେ ଶ୍ରବଣ କରୁଛନ୍ତି, ଏଇଟା ଭକ୍ତି। ଭକ୍ତିର 9ଟି ଅଙ୍ଗ ରହିଛି, ଏ ଶ୍ରବଣରୁ ଆରମ୍ଭ ହେଉଛି। ଯେଉଁମାନେ ଶ୍ରବଣ କରିବେ ସେମାନେ କୀର୍ତ୍ତନ କରିବେ, ଭବିଷ୍ୟତରେ କୀର୍ତ୍ତନ କରିବେ, ଏବଂ ଯେଉଁଠି ଶ୍ରବଣ କୀର୍ତ୍ତନ ହେଉନାହିଁ ସେମାନେ ସ୍ମରଣ କରିବେ ଭଗବାନଙ୍କ ଲୀଳାକୁ। ଭଗବାନ ଲୀଳା ବର୍ଣ୍ଣନା କରିବେ, ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ଭାଗବତମରେ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ, ଆମର ଏ ଗୋଟେ ରେକର୍ଡ଼ ରହିଛି, ଆପଣମାନେ ଜାଣୁଥିବେ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ରହିଛି। କେତେ ସବୁ ରେକର୍ଡ଼ ଯେଉଁମାନେ ବ୍ରେକ୍ କରୁଛନ୍ତି ତାଙ୍କର ସବୁ ରହିଛି, ଆମର ସ୍ପିରିଚୁଆଲ୍ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ଗୋଟେ ରହିଛି। ସ୍ପିରିଚୁଆଲ୍ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ଆମର ଗୋଟେ ରହିଛି, କ'ଣ ନା, ଜଣେ ରାଜା ଥିଲେ, ତାଙ୍କ ନାଁ ହେଉଛି ଖଟୁଆଙ୍ଗ ମହାରାଜ। ସେଇ ସୂର୍ଯ୍ୟବଂଶରେ ଆସୁଛନ୍ତି, ଯେଉଁ ବଂଶରେ ଭଗବାନ ରାମଚନ୍ଦ୍ର ଆସିଥିଲେ, ଖଟୁଆଙ୍ଗ ମହାରାଜ, ତାଙ୍କ ବିଷୟରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ। ଖଟୁଆଙ୍ଗ ନାମ ରାଜସେ ଜ୍ଞାନତା ଇଏତା ମାୟୁଷ, ଏତେ ତାଙ୍କର ଶକ୍ତି ଥିଲା, ଦେବତାମାନେ ତାଙ୍କୁ ନେଇକରି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧରେ ତାଙ୍କୁ ତାଙ୍କୁ ତାଙ୍କ ସାହାଯ୍ୟ ନେଉଥିଲେ। ସେ ଏଇଭଳି ଭାବରେ ଅସୁରମାନଙ୍କୁ ପରାସ୍ତ କଲା ପରେ ଦେବତାମାନେ ତାଙ୍କୁ ପଚାରିଲେ, ମହାରାଜ ଆପଣ ଆମକୁ ବହୁତ ସାହାଯ୍ୟ କଲେ, ଆପଣଙ୍କୁ ଆମେ କିଛି ବର ପ୍ରଦାନ ନିଅନ୍ତୁ, ଆମଠୁ ନିଅନ୍ତୁ। ତେଣୁ ସେ କହିଲେ ମୋତେ ଅମୃତତ୍ଵ ପ୍ରଦାନ କରନ୍ତୁ। ସମସ୍ତେ ଚାହୁଁଛନ୍ତି ଆମେ ମରିବା ପାଇଁ କେହି ଚାହୁଁନାହାନ୍ତି, କାରଣ ପ୍ରକୃତରେ ଆମର ମୃତ୍ୟୁ ନାହିଁ, ପ୍ରକୃତରେ ଆମର ମୃତ୍ୟୁ ନାହିଁ, କିନ୍ତୁ ଆମେ ଏଭଳି ଗୋଟେ ଶରୀର ଧାରଣ କରିଛେ ଏହା ଜନ୍ମ ମୃତ୍ୟୁ ପ୍ରାପ୍ତ ହେବାକୁ ପଡ଼ୁଛି, ପ୍ରକୃତରେ ଆମର ମୃତ୍ୟୁ ନାହିଁ। ତେଣୁ ସେ ଦେବତାମାନେ କହିଲେ ନା ଆମେ ଦେଇପାରିବୁନି ସେଇଟା। ତେଣୁ ସେ କହିଲେ ତାହେଲେ ମୋର କେତେ ଆୟୁଷ ଅଛି ଟିକେ କୁହନ୍ତୁ। ସେତେବେଳେ ସେ କହିଲେ ତାଙ୍କର ଆୟୁଷ ଥିଲା ଗୋଟିଏ ମୁହୂର୍ତ୍ତ, ମୁହୂର୍ତ୍ତ କହିଲେ 48 ମିନିଟ୍, 48 ମିନିଟ୍ସ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସିଏ ମୁହୂର୍ତ୍ତ ସର୍ବମୁତ୍ସୃଜ ଗତବାନ ଅଭୟ ମାରି। ତେଣୁ ସେ ଦେବତାମାନଙ୍କ ଠାରୁ ଗୋଟେ ଦ୍ରୁତଗାମୀ ଯାନ ଆଣିକରି ଏଇ ପୃଥିବୀ ପୃଷ୍ଠକୁ ଆସିଲେ, ଅଯୋଧ୍ୟା ଧାମକୁ ଆସିଲେ, ସେଇଠି ଭଗବାନଙ୍କର ଧ୍ୟାନ କରିକି ଭଗବତ ଧାମ କଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏ ଆମର ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ସ୍ପିରିଚୁଆଲ୍ ଗିନିସ୍ ବୁକ୍ ଅଫ୍ ରେକର୍ଡ଼। ଆପଣ ଗୋଟିଏ ମୁହୂର୍ତ୍ତରେ ଭଗବାନ ପାଇପାରିବେ, କିନ୍ତୁ ଅନେକ ଜଣ ବିତିଗଲେ ମଧ୍ୟ ଭଗବାନ ପାଇପାରିବେ ନାହିଁ। ଏଭଳି ଭାବରେ କଥା ସବୁ ରହିଛି। ତେଣୁ ଏଇ ଦ୍ୱିତୀୟ ସ୍କନ୍ଧରେ ଭଗବାନ ଏଇ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତର ଦେଇକରି ସୁଖଦେବ ଗୋସ୍ୱାମୀ ସବୁ କହୁଛନ୍ତି, ଏହି ସବୁ ପ୍ରଶ୍ନର ସବୁ ଉତ୍ତର ଦେଉଛନ୍ତି, କେମିତି ସୃଷ୍ଟି ହେଉଛି। ଏ ସୃଷ୍ଟିର କଥା ଚତୁର୍ଥ ସ୍କନ୍ଧ ପର୍ଯ୍ୟନ୍ତ ଚାଲିଛି, ବ୍ରହ୍ମା ଏହିଭଳି ଭାବରେ ସୃଷ୍ଟି କରୁଛନ୍ତି। ତାଙ୍କର ବ୍ରହ୍ମା ପ୍ରଥମେ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭଗବାନ ତାଙ୍କୁ ଜ୍ଞାନ ଦେଲା ପରେ ସେ ପ୍ରଥମେ ସୃଷ୍ଟି କଲେ ଅବିଦ୍ୟା। ଚାରି ପ୍ରକାର ଅବିଦ୍ୟା ରହିଛି ଏ ଭୌତିକ ଜଗତ ହେଉଛି ଅବିଦ୍ୟା, ଆମେ ସମସ୍ତେ ଅବିଦ୍ୟାଗ୍ରସ୍ତ ହୋଇ ରହିଛୁ। ବ୍ରହ୍ମା ସୃଷ୍ଟି କରିଛନ୍ତି କ'ଣ କ'ଣ ନା, ତାମିଶ୍ର ଅନ୍ଧତାମିଶ୍ର ତମ ମୋ ମହାତମ, ପାଞ୍ଚ ପ୍ରକାର ଅବିଦ୍ୟା, ମୁଁ ଚାରି ପ୍ରକାର କହିଲି, ପାଞ୍ଚ ପ୍ରକାର ଅବିଦ୍ୟା ରହିଛି, ସମସ୍ତେ ଅବିଦ୍ୟାଗ୍ରସ୍ତ ହୋଇକି ରହିଛନ୍ତି। ଆଉ କ'ଣ କରିବା, ଆମର ଭକ୍ତିମନ ଠାକୁର ଏଇଟା ରଚନା କରି ଆମେ କେତେ ସମୟ ପର୍ଯ୍ୟନ୍ତ କହିବା, ଆମର ଏଇଟା ଜେନେରାଲ ଟେମ୍ପୁଲ ପ୍ରୋଗ୍ରାମ ନୁହଁ, ଏଇଟା ସଣ୍ଡେ ପ୍ରୋଗ୍ରାମ, ଏଇଟା ସଣ୍ଡେ ପ୍ରୋଗ୍ରାମ ଆପଣ କେତେ ପର୍ଯ୍ୟନ୍ତ ଚାଲେ, କାନାଡ଼ା ପର୍ଯ୍ୟନ୍ତ କହିବା, ତେଣୁ ଆମେ ଗୋଟେ ସଙ୍ଗୀତ ବୋଲିବା। ଭକ୍ତିମନ ଠାକୁର ଏଇଟା କହିଛନ୍ତି, ତେଣୁ ସେ କହୁଛନ୍ତି ମାୟା ଜଡ଼ ବିଦ୍ୟା ଜତ ମାୟାର ବୈଭବ ତୁମାର ଭଜନେ ଜଡ଼ ବିଦ୍ୟା ଜତ ମାୟାର ବୈଭବ। माया जड़ विद्या आपण माने बहुत विद्या ग्रहण करिसंदि बहुत विद्वान व्यक्ति आम प्रभुपाद महाराज गोटे उदाहरण दिखती उदाहरण दिखती कौन समय जा जड़े पाश्चात्य जगत रु पाठ पढ़ी फेरी फरेन डिलीट कर पीएचडी सब रही तेणु ताकर बहुत गर्व गर्व कौन सी आसिले भारत वर्ष आसिले देश को आसिले से जो नदी पार हो नाविक जन अच्छा से नाविक को पचार तू फिजिक्स जाचु सी कहते ना मुझे जानी तु जीवन रोटी फाइव परसेंट नष्ट हो गला तापर किसी समय गलापर ता पचार केमिस्ट्री जाचु ना ना तोर जीवन पचास परसेंट नष्ट हो गला पुण कि बाट गला पचार मैथमेटिक्स जाचु पीसीएम मैथमेटिक्स फिजिक्स मैथमेटिक्स ना ना तोर जीवन पचस्तरी भाग नष्ट हो गला तेणु यही भाव में कहला किसी समय गलापर से नाभिक पचारे सार आप बहुत पाठ पढ़ी ए स्विमिंग जानी संतरण जानी ना ना आप जीवन पूरा नष्ट से समय झड़ आसला झड़ नौकाटा नौकाटा उल्टी गला से संतरण जाणिने मृत्युवरण कला प्रभुपाद महाराज कहार उद्देश्य हूँ कौन ना बहुत विद्या प्राप्त है भक्ति विनोद ठाकुर से कहले जीव को गध कराए सी मोह मोह ए विद्या द्वारा मोहग्रस्त हो रोचे आम भगवान समस्त ज्ञान प्राप्त हो पारे तेणु भगवान समस्त ज्ञान वैदिक शास्त्र कह जाए तेणु यही भाव में जो रही भौतिक जगत जो सृष्टि होने कह ब्रह्मा सृष्टि कर प्रथम सृष्टि कले पांच प्रकार अविद्या बहुत प्रकार रही कौन कौन से अविद्या सब रही सृष्टि कले प्रथम सृष्टि कले चारि कुमार सनक सनातन सनंदन सनत कुमार ये हूँ ब्रह्मांकर प्रथम चारि पुत्र एम ज्ञान शक्तिर अवतार ज्ञान शक्तिर अवतार सीता कहले तुम सृष्टि कर प्रजा सृष्टि कर किंतु सी अविद्याग्रस्त नुहति सी ज्ञान शक्ति अवतार से कहीं अविद्याग्रस्त सी मना करदे तेणु ब्रह्मांकर क्रोध जात है ब्रह्मा रजगुण आसुच्च ब्रह्मांकर क्रोध जो जात है चक्षुर लाल पड़गला तेणु से बाहर शिवजी बाहर शिवजी तक चक्षुर जात होती शिवजी ये भगवान विष्णु अवतार ये जिते बड़े तम गुण को आश्रय कर आसती से शिवजी परिणत होती सब विभिन्न मुनि ऋषि मान सृष्टि कले सृष्टि प्रक्रिया चलला बहुत कथ रही तृतीय स्कंद चतुर्थ स्कंद पर्यंत सब सृष्टि कले विशेष भाव में स्वयं मनु एवं पत्नी सतरूपा सृष्टि कले जे कि मनु आम सब आसीचे तेनाली आम हूँ मानव मनुष्य यही भाव जो रही सृष्टि चलती चतुर्थ स्कंद पर्यंत यही स्वर्ग एवं विसर्ग विषय वर्णना कर स्वर्ग एवं विसर्ग ता पंचम स्कंद स्थान विभिन्न स्थान विषय वर्णना कर भौतिक जगत में आम जो जियोग्राफी पढ़ुचे से जियोग्राफी प्रकृत जियोग्राफी नुह आम प्रभुपाद महाराज कहती ये जियोग्राफी आम जो मायापुर टेम्पल तैयारी होती टेम्पल ऑफ वैदिक प्लानेटेरियम टीओवीपी प्लानेटेरियम से आम जाना प्रकृत क्या कौट कौन सब लोक रही वैज्ञानिक मैंने कहते कौन ना चंद्र हूँ पृथ्वीर गोटे सैटेलाइट ना चंद्र सूर्य ठार आहरी ऊर्धर रही तेणु प्रभुपाद महाराज यही प्रश्न पचार कहीं आज हूँ रविवार रविवार पर आस बार कहीं सोमवार आस रविवार पर सोम हो चंद्र सोम हो चंद्र रवि हो सूर्य सूर्य बाहर पर चंद्र बाहर कहीं आस सूर्य आहरी दूर रही चंद्र ए सब कथा रही वैदिक शास्त्र में प्रकृत ज्ञान प्राप्त हो पार वैज्ञानिक मान प्रकृत ज्ञान ना कहीं कौन गवेषणा चली पारे ना आम ज्ञान अंत पाईल बोली कि आम ज्ञान अंत रही वेदांत सब अंत वेद कह ज्ञान अंत कह ज्ञान अंत तेणु पंचम स्कंधे आप विभिन्न लोक मान विषय वर्णना करतीम वर्णना कर नर्क विषय अठाईस नर्क रही छब्बीस अध्याय पंचम स्कंधे छब्बीस अध्याय रही द्वितीय स्कंदरे 10 अध्याय रही तृतीय स्कंदरे 33 अध्याय रही ये होची ब्रह्मा जो सृष्टि करसंदी स्वामीव एवं तांकर पत्नी सतरूपा को सृष्टि करले तांकर दुई पुत्र एवं तीन कन्या से माने किए किए कौन से माने होसंदी कौन था आकुति देवोति प्रसूति एवं उत्तान भा एवं प्रियव्रत तीन कन्या एवं दुई पुत्र तांकर सब संसार संसार के सृष्टि करसन से विषय वर्णन करा जाई तेणु ये जो देवती आसिले देवती बहुत कर ब्रह्मा पुत्र कर्दम बहुत कर तृतीय स्कंद वर्णना कर तेणु तांकर पुत्र रूप से आसिले कपिल देव जी भगवान जो अवतार तेणु विभिन्न भाव में कपिल देव शिक्षा रही आप शुणुए बोधे कपिल देव शिक्षा विभिन्न शिक्षा जो रही आपसे शिक्षा सब कह कपिल देव शिक्षा रही तृतीय स्कंद 25-33 ये 9 अध्याय वर्णना कर माँ देवती कौन सी तेणु तृतीय स्कंदरे 33 अध्याय रही चतुर्थ स्कंदरे 31 अध्याय रही चतुर्थ स्कंदरे अन्य मान जो ब्रह्मा जो अन्य पुत्र मान से भूतान पाद पुत्र हो ध्रुव ध्रुवं शिक्षा आपण सुनि थपारती ध्रुवं शिक्षा चतुर्थ स्कंद रही ध्रुव सब 10-12 श्लोक भगवान स्तुति कर आमर महाप्रभु जो आसी पुरी रही थे 24 वर्ष काल पुरी रोते से दुईट भागवत ये दुईट अध्याय ये दुईट प्रसंग श्रवण करुले सब ध्रुव महाराज चरित्र एवं प्रहलाद महाराज चरित्र एवं ध्रुव महाराज चरित्र ये भागवत चतुर्थ स्कंध वर्णना करमी से ध्रुवलोक प्राप्त हेले ध्रुवलोक प्राप्त बर्तमान मध्य से रही ध्रुवलोक ध्रुव चतुर्थ स्कंध वर्णना कर तेणु ये ध्रुव परंपरें आसती भगवान जन अवता से पृथ्वी महाराज यही चतुर्थ स्कंद सब वर्णना कर 31 अध्याय रही सब कथा रही पंचम स्कंद प्रियव्रत कथा आसी प्रियव्रत सी राजा थे सी प्रथम थे कौन सी प्रथम थे ब्रह्मचारी थे तापर तर पिता अनुरोध से पुणी गृहस्थ आश्रम स्वीकार कले पुत्र आसे आग्निध्र पुत्र नाभि पुत्र हूँ ऋषभदेव ये ऋषभदेव शिक्षा आपने शुणुंट ऋषभदेव शिक्षा ये भागवत पंचम स्कंद पंचम अध्याय शिक्षा रही पंचम स्कंद यही भाव में 26 अध्याय रही 26 अध्याय 28 नरक विषय कह जाए कारण पंचम स्कंद हूँ स्थान स्थान सब कौट कौन अच्छे आम जापर वैज्ञानिक मैंने जापार ना पठाऊँ जान को आम जापर कौट कौन अच्छी ए नर्क सब रही 28 नर्क विषय वर्णना कर तेणु पंचम स्कंद जो 28 अध्याय नर्क विषय शुणिले परीक्षित महाराज चिंता कर प्रजा मैंने केमी नर्क रु उद्धार पाइबे तेणु षष्ठ स्कंद से पचारे केमी जन नर्क रु उद्धार पाइब षष्ठ स्कंद 19 अध्याय रही 19 अध्याय प्रथम 3 अध्याय अजामिल प्रसंग रही अजामिल प्रसंग रही ये प्रश्न पचारे परीक्षित महाराज केमी जड़े समस्त तो जानतार हो अजाणतार हो पापकार्य करम अजाणतार 5 जीवहत्या करुचे आम चलीगला बहुत जीव मृत्युकरण करीवहत्या होणु नर्क सब रही केमी से उद्धार पाइबे यही प्रसंगे सुखदेव गोस्वामी गोटे उदाहरण देखते कनौज जो उत्तर प्रदेश जो रही कनौज बर्तमान से समय कान्यकुब्जा से जड़े ब्राह्मण थे नाम हूँ अजामिल से अजामिल कथा कही किभली भाव से भगवान आराधना करुले पिता साय करुले कि विश्वास शक्त होकर सब विभिन्न प्रकार पाप कार्य लिप्त है जो 88 वर्ष हो जाए समय जमराज तीन जन दूत आस नापी बस ले जमकाश पकईक नापी भिड़ाप बस ले से समय तार सौभाग्य थिला सी तार पुत्र 10 पुत्र थिले दशम पुत्र नाम थिले नारायण तेणु से नारायण डाकिदेला नारायण जो डाकिदेला से भगवान नारायण 4 दूत आसिक रक्षा कले ये सब कथा ये षष्ठ स्कंद से वर्णना कर षष्ठ स्कंद हूँ षष्ठ स्कंद विषय वस्तु कौन ना ये हूँ कौन स्थान पोषण केमी भगवान तर भक्त मान रक्षा कर पोषण करजामिल अजामिल कमी भगवान रक्षा करते आज गोटे वृत्ता से वृत्ताश्र मैंने शुणुते वृत्त रही ये जो रही किए संदीप कहते आप शुणु थपारती ସେଇଟା କ'ଣ ନା ବୃତା ବୃତ୍ତା ଷଷ୍ଠ ସ୍କନ୍ଧରେ ଏସବୁ କଥା ରହିଛି, ଷଷ୍ଠ ସ୍କନ୍ଧରେ 19 ଅଧ୍ୟାୟ ରହିଛି। ତାପରେ ସପ୍ତମ ସ୍କନ୍ଧ ହେଉଛି ଉତୟ। ଉତୟ କହିଲେ କର୍ମ ବାସନା, ଏପରି କ'ଣ ପ୍ରହ୍ଲାଦ ମହାରାଜଙ୍କ ଚରିତ ଆସିବ ଏବଂ ହିରଣ୍ୟକଶିପୁଙ୍କ କଥା, ଏ ଭଗବାନଙ୍କର ଦ୍ୱାରପାଳ ଥିଲେ, ଜୟ ଏବଂ ବିଜୟ। ଭଗବାନ ବରାହଦେବ ରୂପରେ ଆସିକରି ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ହିରଣ୍ୟକଶିପୁଙ୍କୁ ଉଦ୍ଧାର କରିଥିଲେ। ଏବଂ ସପ୍ତମ ସ୍କନ୍ଧରେ ଭଗବାନ କ'ଣ ନୃସିଂହଦେବ ରୂପରେ ଆସିକରି ହିରଣ୍ୟକଶିପୁଙ୍କୁ ଉଦ୍ଧାର କରିଛନ୍ତି। ଏସବୁ ବର୍ଣ୍ଣନା କରାଯାଇଛି ସପ୍ତମ ସ୍କନ୍ଧରେ 19 ଅଧ୍ୟାୟ ରହିଛି। ଏଇ ବିଶେଷ ଭାବରେ ପ୍ରହ୍ଲାଦ ମହାରାଜଙ୍କ କଥା କୁହାଯାଇଛି ଏବଂ ଏ କଥାଟିକୁ ନାରଦମୁନି କହୁଥିଲେ ଯୁଧିଷ୍ଠିର ମହାରାଜଙ୍କୁ। ତେଣୁ ଏ ପ୍ରହ୍ଲାଦ ମହାରାଜଙ୍କ କଥା ପରେ ନାରଦମୁନି ବିଭିନ୍ନ ଧର୍ମ ବିଷୟରେ ପଚାରିଛନ୍ତି ଏବଂ ଯୁଧିଷ୍ଠିର ମହାରାଜ ବିଭିନ୍ନ ଧର୍ମ ବିଷୟରେ ପଚାରିଛନ୍ତି ଏବଂ ନାରଦମୁନି ସେ ପ୍ରଶ୍ନ ସବୁ ଉତ୍ତର ଦେଇଛନ୍ତି। ଏ ସପ୍ତମ ସ୍କନ୍ଧ କଥା ଉତ୍ତୟ କର୍ମ ବାସନା, କେମିତି ସାଧୁମାନଙ୍କ କୃପାରୁ ଜଣେ ଶୁଭ ବାସନା ଯାହା ହୁଏ ଏବଂ ସାଧୁମାନଙ୍କର କୋପରୁ ବା କ୍ରୋଧରୁ ତାଙ୍କର ଏଇ ଅଶୁଭ ବାସନା ଯାହା ହୁଏ। ହିରଣ୍ୟକଶିପୁ ଏ ଅଶୁଭ ବାସନା ଯାହା ହେଇଥିଲା ଚାରି କୁମାର, ଏ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ସପ୍ତମ ସ୍କନ୍ଧରେ ଏଇଭଳି ଭାବରେ ଉତ୍ତୟ ବିଷୟରେ ବର୍ଣ୍ଣନା କର୍ମ ବାସନା, ଏଠି 19 ଅଧ୍ୟାୟ ରହିଛି। ତାପରେ ଆସିଲା ଅଷ୍ଟମ ସ୍କନ୍ଧ। ଅଷ୍ଟମ ସ୍କନ୍ଧ ହେଉଛି ମନ୍ୱନ୍ତର। ମନ୍ୱନ୍ତର କହିଲେ କ'ଣ ନା ବ୍ରହ୍ମାଙ୍କର ଗୋଟେ ଦିନ ମୁଁ କହିଲି 432 କୋଟି ବର୍ଷ। ଏଇ 432 କୋଟି ବର୍ଷରେ 14 ଜଣ ମନୁ ଆସନ୍ତି, 14 ଜଣ ମନୁ ଆସନ୍ତି। ପ୍ରତି ମନୁଙ୍କର ଆୟୁଷ ହେଉଛି ବା ସେ ଯେଉଁମାନେ ରାଜତ୍ୱ କରନ୍ତି 71 ଦିବ୍ୟ ଯୁଗ। ଆମେ ଚିନ୍ତା କରିପାରିବାନି, 70 କୋଟି ବର୍ଷ, 71 ଦିବ୍ୟ ଯୁଗ। ବର୍ତ୍ତମାନ କେଉଁ ମନୁଙ୍କର କେଉଁ ଯୁଗ ଚାଲିଛି କି କହିପାରିବେ? ଏ ପ୍ରଶ୍ନୋତ୍ତର ନହେଲେ ଆମେ କହିଦେଲେ ଆପଣଙ୍କ ଇଏ ଆସିବେ, ପ୍ରଶ୍ନୋତ୍ତର ସଜାଗ ହେଇଯିବେ, ସଜାଗ ହେଇଯିବେ। ତେଣୁ ବର୍ତ୍ତମାନ ଚାଲିଛି ସପ୍ତମନୁଙ୍କର 28ତମ ଦ୍ୱାପର ଯୁଗ ଯାଇକରି କଳିଯୁଗ ଚାଲିଛି। କଳିଯୁଗର 5536 ବର୍ଷ ବର୍ତ୍ତମାନ ଚାଲିଛି। କାହିଁକି ଆମେ ଏଇଟା କହୁଛେ ନା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଭଗବାନ ଯେଉଁ କୃଷ୍ଣ ଆସନ୍ତି ଏ ସବୁ ଦ୍ୱାପରରେ ଆସନ୍ତି ନାହିଁ, କେବଳ ସପ୍ତମନୁଙ୍କର 28ତମ ଦ୍ୱାପରରେ ସେ ଆସନ୍ତି ଭଗବାନ କୃଷ୍ଣ ଆସନ୍ତି। ଯେଉଁ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି ତାହାର ପରବର୍ତ୍ତୀ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ରୂପରେ ଆସନ୍ତି, ଚୈତନ୍ୟ ମହାପ୍ରଭୁ ଆସନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ। ଏ ଆମର ବହୁତ ବଡ଼ ଭାଗ୍ୟ, ଏଇ ଚୈତନ୍ୟ ମହାପ୍ରଭୁ ଯେଉଁ ଏ ଯୁଗ ଚାଲିଛି, ତାଙ୍କର ଯୁଗ ଚାଲିଛି, ମହାପ୍ରଭୁଙ୍କ ଯୁଗ 15,000 ବର୍ଷ ଧରି ଚାଲିବ, 5,000 ବର୍ଷ ଚାଲିଯାଇଛି, ଆଉ 10,000 ବର୍ଷ ଧରି ଚାଲିବ। ଯେଉଁମାନେ ଭାଗବତ ଏକାଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଏଇ କଳିଯୁଗରେ ଏଇ ସଂକୀର୍ତ୍ତନ ଧର୍ମରେ ଯଜ୍ଞରେ ଯୋଗଦାନ କରନ୍ତି ସେମାନେ ବହୁତ ବୁଦ୍ଧିମାନ, ସୁମେଧସ ଆପଣମାନେ ବହୁତ ବୁଦ୍ଧିମାନ, ଏଇ ସଂକୀର୍ତ୍ତନ ଯଜ୍ଞରେ ଆପଣ ଏଇ ଯୋଗଦାନ କରିଛନ୍ତି, ବହୁତ ସୁମେଧସ ଏକାଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତେଣୁ ଏ ଅଷ୍ଟମ ସ୍କନ୍ଧରେ ବିଭିନ୍ନ ମନୁ 14 ଜଣ ମନୁ ପ୍ରତି ମନୁଙ୍କ ସମୟରେ 6ଟି ପରିବର୍ତ୍ତନ ହୁଏ। କ'ଣ କ'ଣ ହୁଏ ନା ମନୁମାନଙ୍କ ପୁତ୍ର ଆସନ୍ତି, ଦେବତାମାନେ ପରିବର୍ତ୍ତିତ ହୁଅନ୍ତି, ଦେବତାମାନଙ୍କ ରାଜା ଇନ୍ଦ୍ର ପରିବର୍ତ୍ତିତ ହୁଅନ୍ତି, ଭଗବାନ ଜଣେ ଅବତାର ଆସନ୍ତି ଏବଂ ଭଗବାନ ପୁତ୍ରମାନଙ୍କୁ ଆସନ୍ତି ଏବଂ କ'ଣ ସପ୍ତର୍ଷି ଏ ପରିବର୍ତ୍ତନ, ଯେମିତି ଆମର ପ୍ରଧାନମନ୍ତ୍ରୀଙ୍କ ଇଲେକ୍ସନରେ ଯେତେବେଳେ ଚେଞ୍ଜ ହୋଇଯାଏ ତାଙ୍କର ସବୁ ଚେଞ୍ଜ ହୋଇଯାଏ, ସବୁ ଚେଞ୍ଜ ହୋଇଯାଏ, ସେଇଭଳିଆ ମନ୍ୱନ୍ତର ଏ ଭଗବାନଙ୍କର ଇଏ ସେଥିରେ ଇଲେକ୍ସନ୍ ନାହିଁ, ସେଠି ସିଲେକ୍ସନ୍ ଭଗବାନ ସିଲେକ୍ସନ୍ କରୁଛନ୍ତି, କିଏ ମନୁ ହେବେ ଏସବୁ କରାଯାଇଛି। 14 ଜଣ ମନୁ କଥା ରହି ଏ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତେଣୁ ଇଏ କେଉଁ ମନୁ ପ୍ରତି ମନୁଙ୍କ ସାଙ୍ଗରେ ଭଗବାନଙ୍କୁ ଜଣେ ଅବତାର ଆସନ୍ତି, କିନ୍ତୁ ସବୁ ଅବତାରମାନଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ। 3ଟି ଅବତାର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ଅଷ୍ଟମ ସ୍କନ୍ଧରେ। ସେ କିଏ ନା ଚତୁର୍ଥ ମନୁ ଓ ତାମସ ମନୁଙ୍କ ସମୟରେ ଭଗବାନ ଜଣେ ଅବତାର ଆସିଥିଲେ, ସେ ହେଉଛନ୍ତି ହରି, ଯେଉଁ ଅବତାରରେ ଭଗବାନ ଗଜରାଜକୁ ଉଦ୍ଧାର କଲେ। ଗଜରାଜ ଚିନ୍ତା କଲା ସାଇ ଗୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ନୀଳ। ଇଏ ଚତୁର୍ଥ ମନୁଙ୍କ ସମୟରେ କଥା, ଭଗବାନ ହରି ରୂପରେ ଆସିଥିଲେ,
ଏବଂ ଏହି ଲୀଳାଟି କରିଥିଲେ। ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଗଜରାଜ ଜଣେ ଭକ୍ତ ଥିଲେ, ପୂର୍ବ ଜନ୍ମରେ ତାଙ୍କର ନାମ ଥିଲା ଇନ୍ଦ୍ରଦୁମ୍ନ, କିନ୍ତୁ ସେ ଭଗବାନଙ୍କର ଆରାଧନା କରିବା ପାଇଁ ବାନପ୍ରସ୍ଥ ନେଇକି ଆସିକରି ମଳୟ ପର୍ବତ ଉପରେ ତପସ୍ୟା କରୁଥିଲେ। ସେହି ସମୟରେ ଅଗସ୍ତ୍ୟରୁ ସେ ଚାଲି ଯାଇଥିଲେ ସେଠିକି, ତାଙ୍କୁ ସେ ସମ୍ମାନ କରିପାରିଲେ ନାହିଁ, ସେ ଧ୍ୟାନ କରୁଛନ୍ତି। ତେଣୁ ଅଗସ୍ତ୍ୟରୁ ସେ ତାଙ୍କ ଅଭିଶାପ, ତୁମେ ଗଜ ହେଇଯାଅ, ସେଠି ଗଜରାଜ ହେଇଗଲେ, ଏ ଭଗବାନ ପ୍ରାପ୍ତ ହେଇଗଲେ, ଭଗବାନ ଧାମ ଗଲେ। ଏସବୁ ତ ଅଷ୍ଟମ ସମୟ ବର୍ଣ୍ଣନା କରାଯାଇଛି। ଆଉ ଗୋଟିଏ ଭଗବାନଙ୍କର ଷଷ୍ଠମାନଙ୍କ ସମୟରେ, ଇଏ ହେଉଛନ୍ତି ଚାକୁଷମାନଙ୍କ ସମୟରେ ଭଗବାନ ଜଣେ ଅବତାର ଆସିଥିଲେ, ସେ ହେଉଛନ୍ତି ଅଜିତ, ଯାହାଙ୍କ ସମୟରେ ଏ ସମୁଦ୍ର ମନ୍ଥନ ହେଇଥିଲା। ଆପଣମାନେ ଜାଣିଥିବେ ସମୁଦ୍ର ମନ୍ଥନ, ଏ 5-12 ଏ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇ ସମୁଦ୍ର ମନ୍ଥନରୁ ଅମୃତ ବାହାରିଥିଲା, ଏସବୁ ବର୍ଣ୍ଣନା କରାଯାଇଛି। ଆଉ ଗୋଟିଏ ଅବତାର ବିଷୟରେ ବର୍ଣ୍ଣନା କରାଯାଏ, ବାମନ ଅବତାର। ଏ ସପ୍ତମ, ଏଇ ବର୍ତ୍ତମାନ ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗରେ ଭଗବାନ ଆସିଥିଲେ, ବାମନ ଦେବ ରୂପରେ ଆସିଥିଲେ। କାରଣ ସେହି ସମୟରେ ଦେବତା ଅସୁରମାନେ ଏତେ ଶକ୍ତିଶାଳୀ ହେଇଯାଇଥିଲେ, ତାଙ୍କର ଯେଉଁ ରହିଛନ୍ତି ବଳି, ପ୍ରହ୍ଲାଦଙ୍କର ପୁତ୍ର ପୌତ୍ର ସିଏ ହେବେ, ସିଏ ସ୍ୱର୍ଗକୁ ଅକ୍ତିଆର କରିଦେଇଥିଲେ। ତେଣୁ ଦେବତାମାନଙ୍କ ମା ଅଦିତି ସିଏ ଭଗବାନଙ୍କୁ, ତାଙ୍କର ସ୍ୱାମୀଙ୍କୁ, ତାଙ୍କୁ ସନ୍ତୁଷ୍ଟ କରିକିରି ଏ ଭଗବାନ ତାଙ୍କ ପୁତ୍ର ରୂପରେ ଆସିଥିଲେ। କିନ୍ତୁ ବାମନ ଦେବ, ବାମନ ଦେବଙ୍କ ଲୀଳା 15-23 ଏ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧରେ 24 ଅଧ୍ୟାୟ ରହିଛି। 24 ଅଧ୍ୟାୟରେ କ'ଣ ମୀନ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ମୀନ ଅବତାର 2 ଆସିଛନ୍ତି ଏବଂ ବରାହ ଅବତାର ମଧ୍ୟ 2 ଆସିଛନ୍ତି, ଆଉ ସବୁ ଅବତାର ଗୋଟିଏ ଥର ଆସିଛନ୍ତି। ଏଇଭଳି ଭାବରେ ଅଷ୍ଟମ ସ୍କନ୍ଧ ବର୍ଣ୍ଣନା କରାଯାଇଛି। 24 ଅଧ୍ୟାୟ ରହିଛି। ନବମ ସ୍କନ୍ଧରେ ମଧ୍ୟ 24 ଅଧ୍ୟାୟ ରହିଛି। ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଈଶାନ କଥା। ଈଶାନ କଥା କହିଲେ ଭଗବାନ ଏବଂ ଭଗବାନ ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରେ। 24 ଅଧ୍ୟାୟ ରହିଛି। 2 ପ୍ରସିଦ୍ଧ ବଂଶ ରହିଛି, ଗୋଟେ ହେଉଛି ସୂର୍ଯ୍ୟବଂଶ, ଆଉ ଗୋଟେ ହେଉଛି ଚନ୍ଦ୍ରବଂଶ। ଏହି ସୂର୍ଯ୍ୟବଂଶରେ ଭଗବାନ ରାମଚନ୍ଦ୍ର ଆସିଛନ୍ତି। ତେଣୁ ଭଗବାନ ରାମଚନ୍ଦ୍ର ଲୀଳାକୁ 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏବଂ ତାପରେ ଚନ୍ଦ୍ରବଂଶ କହିଲେ ଭଗବାନ କୃଷ୍ଣ ଆସୁଛନ୍ତି। ଏଇ ଚନ୍ଦ୍ରବଂଶରେ ଆସିକରି ଚନ୍ଦ୍ରବଂଶ ବିଷୟରେ ବିଭିନ୍ନ ରାଜାମାନଙ୍କ ବିଷୟରେ ବର୍ଣ୍ଣନା କରି ଅନ୍ତିମରେ କୃଷ୍ଣଙ୍କ କଥା କୁହାଯାଇଛି। କୃଷ୍ଣ ଜନ୍ମଲାଭ କଲେ, କୃଷ୍ଣଙ୍କ ଜନ୍ମଲାଭ କହିନାହାନ୍ତି, ଭଗବାନ କୃଷ୍ଣ ଜନ୍ମ ହେଲେ 2-3 ଶ୍ଳୋକରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଦେଲେ। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି, ପ୍ରଭୁ ଏ ଭଗବାନଙ୍କର କୃଷ୍ଣଙ୍କର ଲୀଳାକୁ ଏଭଳି ସଂକ୍ଷେପରେ ବର୍ଣ୍ଣନା କଲେ ହେବ, ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଦଶମ ସ୍କନ୍ଧରେ 90 ଅଧ୍ୟାୟ ରହିଛି। 90 ଅଧ୍ୟାୟରେ ଭଗବାନ କୃଷ୍ଣଙ୍କ ଲୀଳାକୁ ବର୍ଣ୍ଣନା କରି ସକାଳେ ଏଥିରେ ଆଶ୍ରୟ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଆମେ ଯେଉଁ କହିଲେ ଦ୍ୱିତୀୟ ସ୍କନ୍ଧରେ 10 ବିଷୟ ରହିଛି, ଏ ଦଶମ ସ୍କନ୍ଧରେ ଏ ଆଶ୍ରୟ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନ କୃଷ୍ଣ ହେଉଛି ସମସ୍ତଙ୍କର ଆଶ୍ରୟ, ଆଉ ଯେଉଁ 9 ତତ୍ତ୍ୱ ରହିଛି ଏ ଭଗବାନ କୃଷ୍ଣଙ୍କ ଉପରେ ଆଶ୍ରୟ କରିଛନ୍ତି। ତେଣୁ ଏ ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ। ହଁ ଠିକ୍ ଅଛି, ଆମେ ତେଣୁ କ'ଣ ହେଲା ନା, ଏଇ ଯେଉଁ ମୁଁ କହିଲି ଏଇ ଯେଉଁ ଦଶମ ସ୍କନ୍ଧ 90 ଅଧ୍ୟାୟ ରହିଛି, 90 ଅଧ୍ୟାୟରେ ଭଗବାନଙ୍କର 3 ଲୀଳା ବର୍ଣ୍ଣନା କରାଯାଇଛି ଭଗବାନ କୃଷ୍ଣଙ୍କର। ଗୋଟେ ହେଉଛି କ'ଣ ବୃନ୍ଦାବନ ଲୀଳା, ଗୋଟେ ହେଉଛି ଦ୍ୱାରକା ଲୀଳା, ଏବଂ ଆଉ ଗୋଟେ ହେଉଛି ବୃନ୍ଦାବନ ଲୀଳା, ଗୋଟେ ହେଉଛି ମଥୁରା ଲୀଳା, ଏବଂ ଗୋଟେ ହେଉଛି ଦ୍ୱାରକା ଲୀଳା। ଏ 3 ଲୀଳା ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ, ଏ ଦଶମ ସ୍କନ୍ଧ 90 ଅଧ୍ୟାୟ ରହିଛି। ଏଥିରେ ଆଶ୍ରୟ ତତ୍ତ୍ୱ। ତାପରେ ଆସିଲା 11 ସ୍କନ୍ଧ। 11 ସ୍କନ୍ଧରେ କ'ଣ ବର୍ଣ୍ଣନା କରାଯାଇଛି ନା କ'ଣ ମନ୍ତ୍ର ଈଶାନ କଥା, ନିରୋଧ, ନିରୋଧ ମୁକ୍ତି, ଆଶ୍ରୟ ମୁକ୍ତି, ଲିବରେସନ୍, କେମିତି ଜଣେ ମୁକ୍ତି ପ୍ରାପ୍ତ ହେବ। 11 ସ୍କନ୍ଧରେ ଭଗବାନ ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ, ଯେମିତି ଭଗବତ ଗୀତାରେ ଜ୍ଞାନ ଦେଲେ ଅର୍ଜୁନଙ୍କୁ, ସେହିଭଳି ଭାବରେ 11 ସ୍କନ୍ଧରେ ଭଗବାନ ଉଦ୍ଧବଙ୍କୁ ଜ୍ଞାନ ଦେଇଛନ୍ତି। ଏ ଜ୍ଞାନ ପ୍ରାପ୍ତ ହେଲେ ଆମେ ମୁକ୍ତି ପ୍ରାପ୍ତ ହେବା, ଭୌତିକ ଜଗତରେ ମୁକ୍ତି ପ୍ରାପ୍ତ ହେବା। 11 ସ୍କନ୍ଧରେ ମଧ୍ୟ କେତେ 31 ନା କେତେ ଅଧ୍ୟାୟ ରହିଛି, 31 ଅଧ୍ୟାୟ ରହିଛି। ତାପରେ ଅନ୍ତିମ ଅଧ୍ୟାୟ ହେଉଛି, ଅନ୍ତିମ ସ୍କନ୍ଧ ହେଉଛି 12 ସ୍କନ୍ଧ। 12 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ନିରୋଧ, କିଭଳି ଭାବରେ ପ୍ରଳୟ ରହିଛି, 4 ପ୍ରଳୟ ରହିଛି, 4 ପ୍ରଳୟ ରହିଛି। ଏହି ବିଷୟରେ 12 ସ୍କନ୍ଧରେ ବର୍ଣ୍ଣନା କରାଯାଏ। 12 ସ୍କନ୍ଧ 13 ଅଧ୍ୟାୟ ରହିଛି। 13 ଅଧ୍ୟାୟରେ ଏହିସବୁ ଭବିଷ୍ୟତବାଣୀ ସବୁ ଦିଆଯାଇଛି। ତେଣୁ ଅନ୍ତିମ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନାମ ସଂକୀର୍ତ୍ତନଞ୍ଜସ୍ୟ ସର୍ବ ପାପ ପ୍ରଣାଶନମ୍ ପ୍ରଣାମ ଦୁଃଖ ସମନାସ୍ତମ୍ ନମାମି ହରିଂ ପରମ। ଦ୍ୱିତୀୟ ସ୍କନ୍ଧ 13 ଅଧ୍ୟାୟରେ ଅନ୍ତିମ ଶ୍ଳୋକ ହେଉଛି ଏଇଟା, ଯେଉଁ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯାହାଙ୍କର ନାମ ସଂକୀର୍ତ୍ତନ ଯସ୍ୟ ସେଇ ଭଗବାନଙ୍କ ନାମ ସଂକୀର୍ତ୍ତନରେ କ'ଣ ହେବ, ସର୍ବ ପାପ ପ୍ରଣାଶନ, ସବୁ ପାପ ଚାଲିଯିବ। ତେଣୁ କେବଳ ଭଗବାନଙ୍କୁ ପ୍ରଣାମ କରିବା ମାତ୍ରେ ଏବେ ପ୍ରଣାମ ଦୁଃଖ ସମାନ ତୁମ ଦୁଃଖ ସବୁ ଚାଲିଯିବ, ତାହା ନମାମି ହରିଙ୍କ ପରମ। ତେଣୁ ସୁତ ଗୋସ୍ୱାମୀ ଭଗବାନଙ୍କୁ ପ୍ରଣାମ କରିକରି ଏ ଭାଗବତଙ୍କୁ ବିଶ୍ରାମ ଦେଇଛନ୍ତି। ତେଣୁ ଆମେ ମଧ୍ୟ ଆମ କଥାକୁ ବିଶ୍ରାମ ଦେବା, ସମୟ ହୋଇଯାଇଛି, ଆପଣ ବିଭିନ୍ନ ଅନ୍ୟ ପ୍ରୋଗ୍ରାମ ସବୁ ରହିଛି, ତେଣୁ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବ କୁନ୍ଦ କି ନିଦାୟ ଗୌର ପ୍ରମାଣ।